मातृभावमतिक्रम्य मातृभावमतिक्रम्य वर्तसे कामिनी यथा वर्तसे कामिनी यथा तामाह भगवान कास्नी मातस्ते मतिरन्यथा मते मातृभावमतिक्रम्य वर्तसे कामिनी यथा तामाह भगवान कास्नी
मातस्ते मतिरन्यथा
प्रद्युम्न भावुले ये मोर माँ मायावती मोर माँ किंतु मायावती जानी ये हूँ मोर स्वामी जड़े कह भगवान ही कौन जानी पारे कौन जिनस ये प्रश्न जन उठना तेणु यटा जो आचार्य कही भगवान जो ज्ञान शक्ति ज्ञान शक्तिटा पूर्ण भाव में ना पाखे क्रियाशक्ति रही है भगवान षडैश्वर्य पूर्ण षडैश्वर्य पूर्ण कहले कौन ऐश्वर्य समग्र ऐश्वर्य समग्र वीर्य से जश से श्रेय ज्ञान वैराग्यम चैव सन्नाम इंगन ये छटी ऐश्वर्य रही कहा पाखे कौ ऐश्वर्यटा प्रकाश करती भगवान तेणु जदिओ आंकर ज्ञान रही कि पूर्ण ज्ञान जो भगवान पाकर थिला से ज्ञान आंकर पाकर नथिला जन आचार्य कहिसंदी आम कहना सुबोधन टीकारे बल्लभाचार्य टीका कहिसंदी तेणु ये होंगे भगवान का क्रियाशक्तिर अवतार प्रद्युम्न तेणु से चिंता करते मोर माँ किंतु ये जानते मोर पति तेणु सी जितेबले यही भाव में गत काली जो आम आलोचना करते सब्रीड हास हासोत्तभित भ्रू व्यक्षति प्रीतो उपतस्थे रतिरंग सौरती भाव में कौन এই ভাবরে সৌরত ভাবরে বা স্ত্রী ভাবরে তাঙ্কু দর্শন করছেন তাঙ্কু সহ ঈক্ষণ করছেন তাঙ্কু ঈক্ষণ করছেন ভ্রুভঙ্গী মাধ্যমে হাস্য মাধ্যমে লজ্জা মাধ্যমে এসব এটা মাতৃভাব নুহ এটা হচ্ছে কন প্রেমিকা ভাব তেণু বর্তমান এই শ্লোক তা মাহ ভগবান কাশ্মি শ্রী ভগবান ভগবান পুত্র কৃষ্ণ পুত্র কাশ্মি প্রদ্যুম্ন তা মাহ তাঁক কহিলে মায়াবতী কহিলে মাহাতস্তে মতিরন্যথা এ মাত তুমি এইভাবে কী মতি তোমার হচ্ছে মতিরন্যথা মাতৃভাব মতিক্রম্য তুমি মাতৃভাব ত্যাগ করি বর্ত সে কামিনী যথা কামিনী ভাব পোষণ করছ বর্তমান এটা এটা কোণ এটা ঠিক হব না বা এটা আমি কহবা যে রয়েছে ধর্ম ধর্ম বিরুদ্ধাচরণ হচ্ছে ধর্মর বিরুদ্ধাচরণ হচ্ছে গোটে কথা রয়েছে প্রভুপাদ মহারাজ এটা কেছেন গোটে ধর্ম সম্প্রদায় অনেক তাঁকর কহবে নাও আই শ্যাল নট হ্যাভ সেক্স উইথ মাই মদর ফ্রম নাও এইভাবে ভাবে গোটে সম্প্রদায় অনেক তা অর্থ ভগবান শরণ যা মানে সে সেইটা কনফেস করবে আজিঠার মোর মাঙ্ক সহ কোণী যৌন সম্পর্ক রাখবি না মানে এইভাবে ভাবে সব সম্বন্ধ রয়েছে এইভাবে ভৌতিক জগৎ হচ্ছে এইভাবে ভাবে কি কোভাবে ভাবে কত প্রকার পাপকর্ম ন করছেন দেখা ভাগবত পঞ্চম সন্দেহ বর্ণনা করা যাই ঋষভদেব কৌশল যে নূন প্রমত কুরুতে বিকর্ম যত ইন্দ্রিয় প্রীত আপনোতি ন সাধু মনে যত আত্মনয়ং আসন্নপি ক্লেশদ আস দেহ বহুত প্রকার বিভিন্ন প্রকার সেই বিভিন্ন প্রকার রয়েছে নর্ক সব রয়েছে ২৮টি নর্ক পঞ্চম ২৬ অধ্যায়ে ২৮টি নর্কর ব্যবস্থা করা যাই সে সব বিভিন্ন প্রকার পাপর বিভিন্ন প্রকার স্তর রয়েছে পাতক তাপরে উরুপাতক মহাপাতক অতিপাতক চারি প্রকার রয়েছে পাত মানে বিভিন্ন প্রকার পাপর রয়েছে তাপরে সব সেই অনুসারে দণ্ড রয়েছে যমরা সব দণ্ড প্রদান করতে ভগবদ গীতা ভগবান কহিলেন যম সংযম তামহম সংযমকারী মান ভিতরে মো যম ভগবান সুজন বিভূতি এইভাবে ভাবে কী সব পাপ কার্য করতে আমি যেমন অর্জুন পচারে বহু কী সব পাপ কার্য করছেন ন চাইলে কী সব পাপ কার্য করছেন ভগবদ গীতা তৃতীয় অধ্যায়ে অর্জুন পচারে ভগবান ভগবান যেতে পচারে কী সে প্রশ্ন পচারে না লোক মানে চাইলে ইন্দ্রিয় সে ইন্দ্রিয় সার্থে রাগ দোষ ব্যবস্থিত তৈরি বসমা গছতু ই আসি পারিপন্তি নৌ ইন্দ্রিয়মান যে আমার সব রয়েছেন দুর্ধান্ত ইন্দ্রিয় ইন্দ্রিয়মান যে ইন্দ্রিয় অর্থ সব রয়েছে ইন্দ্রিয় সে ইন্দ্রিয় সার্থ হো যেমন চক্ষু গোটে ইন্দ্রিয় রয়েছে আর ইন্দ্রিয়র অর্থ হচ্ছে রূপ রূপ দেখা চক্ষুর রয়েছে ভেগ রয়েছে চক্ষুর মধ্যে ভেগ রয়েছে রূপ দেখা তেমন এই চক্ষুটা আমি নিয়ন্ত্রণ করবার অছি ইন্দ্রিয় মান আমি যেটা দেখা কথা সেটা দেখা যেটা দেখা কথা নুহ সেটা দেখা কথা নুহ যেভাবে ভাবে অজামিল অজামিল প্রসঙ্গে বর্ণনা করা যাই বহুত তাঁর জ্ঞান লা শাস্ত্র অধ্যয়ন করুলে ভগবান পূজা অর্চনার পিতা সাহায্য করুলে তাঁর পত্নী মধ্যে সব প্রকার লা এবং সে জাঁচান কোটা দেখা কথা কোটা দেখা কথা নুহ চক্ষু মা চক্ষুর কিভাবে ভাবে সদ্ব্যবহার হব সেটা জাঁচান সে কিন্তু তথাপি যেতবে সে যাই জঙ্গলকু আনবাই পুষ্প ইত্যাদি সমিধ ইত্যাদি সংগ্রহ করা যাই সেই সময় গোটে দেখলে গোটে বেশিয়া এবং গোটে শূদ্রর মিলন দেখলে সঙ্গ দেখলে সব মদ কন নিশাদ সেবন করি এইভাবে ভাবে লগ্ন অবস্থায় রয়েছেন নৃত্য কীর্তন সব চালছে তাঁকর এইটুকু দেখি প্রথমে সে বহু চেষ্টা কলে সেটা ন দেখা চক্ষুকু সে নিবৃত্ত করা চেষ্টা কলে ভাগবত বর্ণনা করা যাই ষষ্ঠ স্কন্ধ প্রথম অধ্যায়ে এটা বর্ণনা করা যাই বহু প্রকার চেষ্টা যাবৎ সত্ত্বং ଯେତିକି ତାଙ୍କର ହୃଦୟରେ ଯେତିକି ଥିଲା ଶୁଦ୍ଧତା ଥିଲା ସେ ଅନୁସାରେ ଚେଷ୍ଟା କରେ ଯାହା ଶ୍ରୁତମ ଶାସ୍ତ୍ରରେ ମଧ୍ୟ ମନା କରାଯାଇଛି ସବୁ ଦେଖିବା କଥା ନୁହଁ କିନ୍ତୁ ନ କରିପାରିଲେ ନାହିଁ ସେ କହିଲେ କ'ଣ ସେଇଟା ନା ଦୁଷ୍ଟା ତାଂ କାମ ଲିପ୍ତେନ ଭାବନା ପରିଡମ୍ବିତା ଜଗାମ ହୃଚ୍ଛେ ବସଂ ସହସୈବ ବିମୋହିତ ଷଷ୍ଠ ସ୍କନ୍ଦ ପ୍ରଥମ ଅଧ୍ୟାୟ 61 ଶ୍ଳୋକରେ ଏଇଟା କୁହାଯାଇଛି ଯେତେବେଳେ ଦେଖିଲେ କିଭଳି ଭାବରେ ନା କାମ ଲିପ୍ତେନ ସେ କାମ ଭାବରେ ଯେମିତି ଏଠି କୁହାଗଲା ନା କାମିନୀ ଯଥା ସେଇଭଳି ଭାବରେ ସେ କାମ ଭାବ ଭଗବାନ ସେଇଟା ସୃଷ୍ଟି କରିଛନ୍ତି ବହୁତ ଜଗତକୁ କୁହାଯାଇଛି ମୈଥୁନାଳୟ ବୋଲି କାମ ଭାବଟା ରହିଛି ମୈଥୁନାଳୟ ତେଣୁ ସିଏ ବେଶ୍ୟାଳୟ ମଧ୍ୟ ସେଇଭଳି ଭାବରେ କାମ ଭାବରେ ବାହୁନା ପରିଲମ୍ବିତା ବାହୁରେ ଆଲିଙ୍ଗନ ଇତ୍ୟାଦି ସବୁ କରୁଥିଲେ ଏବଂ ଜଗାମ ହୃଚ୍ଛୟ ବସମ ତାଙ୍କ ହୃଦୟରେ ଏ ଆସିଗଲା ହୃଚ୍ଛୟ କାମଟା ହୃଦୟରେ ଶୋଇକି ରହିଥାଏ ଯେମିତି କୁମ୍ଭକର୍ଣ୍ଣ 6 ମାସ ଶୋଇଥିବେ 6 ତାପରେ ଉଠିବେ ପୁଣି ଖାଦ୍ୟ ଗ୍ରହଣ କରିବେ ବହୁତ ଗୁଡ଼ାଏ ଖାଦ୍ୟ ଗ୍ରହଣ କରିବେ ତାହାପରେ ପୁଣି ଶୋଇବେ ପ୍ରକୃତରେ ସେ ଚାହିଁଥିଲେ ବର୍ଣ୍ଣନା କରାଯାଇଛି ରାମାୟଣରେ ବର୍ଣ୍ଣନା କରିବା ଆପଣମାନେ ଶୁଣିବେ ରାମାୟଣ କଥା ଆସିବ ସନ୍ଦୀପନ ପ୍ରଭୁ କହିବେ ସେ ଚାହିଁଥିଲେ କ'ଣ ନା ନିର୍ଦ୍ଦୟତ୍ୱମ୍ କୌଣସି ଦେବତା ହେଉ କି ରହିବେନି ସମସ୍ତ ଦେବତା ମୁଁ ହତ୍ୟା କରିବି ଏଇଭଳି ଭାବରେ ବ୍ରହ୍ମାଙ୍କଠାରୁ ବର ପାଇବା ପାଇଁ ଚାହୁଁଥିଲେ କିନ୍ତୁ ଦେବତାମାନେ କ'ଣ ଇଏ କରିବେ କି ସରସ୍ୱତୀ ଦେବୀ ତାଙ୍କ ଜିଭାରେ ଇଏ ହେଇକିରି ତାଙ୍କ ସେଟାକୁ ଶବ୍ଦଟାକୁ ବଦଳିଗଲା ନିର୍ଦ୍ଦୈବତ୍ୱଙ୍କ ଜାଗାରେ ହେଇଗଲା ନିଦ୍ରାବତ୍ୱ ହେଇଗଲା ସଂସ୍କୃତ ଏଭଳି ଭାବରେ ରହି ଚମତ୍କାର ଇଏ ହେଉଛି ସଂସ୍କୃତ ଭାଷାର ଚମତ୍କାର ଭାଷା ନେଇକି କେତେ ପ୍ରକାର ସୁନ୍ଦର ଭାବରେ ଯେମିତି ଆମର ଉପେନ୍ଦ୍ର ଭଞ୍ଜ କେତେ ସୁନ୍ଦର ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ସେମିତି ସଂସ୍କୃତ ଭାଷା ମଧ୍ୟ ସେ ଭାଷା ମଧ୍ୟରେ ଶ୍ରେଷ୍ଠ ହେଉଛି ରାଜଭାଷା ହେଉଛି ସଂସ୍କୃତ ଭାଷା ତେଣୁ ନିର୍ଦ୍ଦୈବତ୍ୱଙ୍କ ଜାଗାରେ ହେଇଗଲା ନିଦ୍ରାବତ୍ୱ ତଥାସ୍ତ ହେଇଗଲା ଶୋଇଲେ କ'ଣ କରିବେ ଉଠିଲା ମାନେ ଖାଇବେ ପୁଣି ଶୋଇବେ ଏଇଭଳି ଭାବ ତେଣୁ ଏ ସେଇଭଳି ଭାବରେ ଆମ ହୃଦୟ ଭିତରେ କାମ ଭାବଟା ଶୋଇକି ରହିଥାଏ ହୃଚ୍ଛୟ ଯେଉଁ କୁହାଗଲା ହୃଚ୍ଛୟ ରହିଥାଏ ଯେତେବେଳେ ସମୟ ଆସିବ ସେଇଟା ଜାଗ୍ରତ ହେବା ଜାଗ୍ରତ ହେଲେ ତାକୁ ଇଏ କରିହେବ ନାହିଁ କଣ୍ଟ୍ରୋଲ କରିହେବ ନାହିଁ ହେବ କିନ୍ତୁ ସମସ୍ତେ କରିପାରିବେ ନାହିଁ ଯେଉଁମାନେ ସେସବୁ ଜାଣିନାହାନ୍ତି କାଇଦା ଜାଣିନାହାନ୍ତି ତାକୁ କଣ୍ଟ୍ରୋଲ କରିପାରିବେ ନାହିଁ ସେମାନେ କାମରେ ବସେଇ ଯାଆନ୍ତି ସମସ୍ତେ କାମରେ ବସେଇ ଯାଆନ୍ତି ସବୁ ଏଇଭଳି ଭାବରେ ସମସ୍ତେ ଏମିତିକି ଆମର ବହୁତ ଲୀଳାସ ରହିଛି ଭାଗବତ ସବୁ ବହୁତ ଇତିହାସ ରହିଛି ଯେମିତି ବିଶ୍ୱାମିତ୍ର ବିଶ୍ୱାମିତ୍ର 60,000 ବର୍ଷ କାଳ ତପସ୍ୟା କରିଥିଲେ କିନ୍ତୁ ସିଏ ମେନକାଙ୍କ ରୂପକୁ ଦେଖିନଥିଲେ ମେନକାଙ୍କର କୁହାଯାଏ ପ୍ରଭୁପାଦ ମହାରାଜ କହନ୍ତି ତାଙ୍କର ମେନକାଙ୍କର କେବଳ କାଚରୁ ଋଣୁ ଋଣୁ ଶବ୍ଦ ଶୁଣିକି ତାଙ୍କ ପ୍ରତି କାମ ଭାବ ଜାଗ୍ରତ ହେଲା କେତେବେଳେ ହୃଦୟରେ ସେ କାମ ଭାବଟା ଶୋଇଥିବ ଉଠି ପଡ଼ିବ କହିବ ନା ଉପଯୁକ୍ତ ପରିବେଶ ଆସିଲେ ସେ ଉଠି ପଡ଼ିବ ସେଇଭଳି ଭାବରେ ଏଠି କୁହାଯାଉଛି ଜଗାମ ହୃଚ୍ଛେ ବସଂ ସହସୈବ ବିମୋହିତା ତେଣୁ ସେ ବିମୋହିତ ହେଇଗଲେ ବସ କରିପାରିଲେନି ଚକ୍ଷୁ ମାଧ୍ୟମରେ ଚକ୍ଷୁଟା ଯେଉଁ ଇନ୍ଦ୍ରମାନ ଅଛନ୍ତି ଚକ୍ଷୁଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ରୂପ ଦ୍ୱାରା ଚକ୍ଷୁଟା ଆକର୍ଷିତ ହେଇଯାଏ ଏ ଗୋଟେ ଭାଗବତ ମଧ୍ୟ ସେ ଶ୍ଳୋକଟି ଅଛନ୍ତି ତେଣୁ ଏହିଭଳି ଭାବରେ ସ୍ୱୟଂ ସ୍ତମ୍ଭୟନ୍ ଆତ୍ମାନମ୍ ଆତ୍ମାନମ୍ ତାଙ୍କର ମନକୁ ତାଙ୍କର ବୁଦ୍ଧି ଦ୍ୱାରା ବା ଆତ୍ମା ଦ୍ୱାରା କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କଲେ ସ୍ତମ୍ଭୟନ୍ ଆତ୍ମାନମ୍ ଆତ୍ମାନମ୍ ଯାହାବତ୍ ସତ୍ୟମ୍ ଯଥା ଶ୍ରୁତମ୍ ଯେତିକି ତାଙ୍କର ଶାସ୍ତ୍ର ଅଧ୍ୟୟନ କରିଥିଲେ ଯେତିକି ତାଙ୍କର ହୃଦୟରେ ସ୍ୱଚ୍ଛତା ଥିଲା ବା ପବିତ୍ରତା ଥିଲା ସେହି ଅନୁସାରେ ସେ ଚେଷ୍ଟା କଲେ କିନ୍ତୁ ନ ସଶାକ ସମାଧାତୁ ମନୋ ମଦନ ବ୍ୟପିତମ୍ ତାକୁ ମନକୁ କଣ୍ଟ୍ରୋଲ କରିପାରିଲେ ନାହିଁ ମନ ମଦନ ବ୍ୟପିତମ୍ ନ ସଶାକ ସମାଧାତୁ ସବୁ କଣ୍ଟ୍ରୋଲ କରିପାରିଲେ ନାହିଁ ଏ କଥାଟି ଆପଣମାନେ ତ ଜାଣନ୍ତି ଷଷ୍ଠ ସ୍କନ୍ଦର କଥା ଏସବୁ କଥା ଚାଲିବ ସେ ପେଶାକୁ ଆଣି ରଖିବେ ଏସବୁ କଥା ଏସବୁ ଚାଲିବ କିନ୍ତୁ ପ୍ରକୃତରେ ବର୍ଣ୍ଣନା କରାଯାଇଛି ଅଜାମିଳ ପ୍ରକୃତରେ ତା ପୂର୍ବ ଜନ୍ମରେ ବହୁତ ବଡ଼ ସାଧୁ ବ୍ୟକ୍ତି ଥିଲେ ଏବଂ ସେ ହିମାଳୟରେ ତପସ୍ୟା କରୁଥିଲେ କିନ୍ତୁ ହିମାଳୟ ଥଣ୍ଡାରେ ସେ ତାଙ୍କର ଥଣ୍ଡା ହେଇଗଲା ଶରୀର ତାଙ୍କର କୋଲାପ୍ସ କରିଗଲା। ତେଣୁ ତାଙ୍କୁ ଚେତନା ଆଣିବା ପାଇଁ ବହୁତ ପ୍ରକାର ଚେଷ୍ଟା କଲା, ହେଇପାରିଲାନି। କିନ୍ତୁ ଏଇ ଯେଉଁ ବେଶିଆ ଜଣଙ୍କ ସେ ଜଣେ ସେଠି ଜଣେ ଋଷିଙ୍କର କନ୍ୟା ଥିଲେ ସିଏ, ଏବଂ ସେ କନ୍ୟା ତାଙ୍କୁ ତାଙ୍କର କ'ଣ ଶରୀର ଦ୍ୱାରା ଉତ୍ତାପ ପ୍ରଦାନ କରିବା ପାଇଁ ବସିଲେ, ତାଙ୍କୁ ଆଲିଙ୍ଗନ କରିକି ଉତ୍ତାପ ପ୍ରଦାନ କରିବାକୁ ବସିଲେ। ଏହିଭଳି ଭାବରେ କରିବାରୁ ତାଙ୍କର ଆସିଗଲା, ସେ ପୁଣି ରିଭାଇଭ୍ କରିଗଲେ, ତାଙ୍କର ଯେଉଁ ମୃତ୍ୟୁବରଣ କରିଥାନ୍ତେ ସେ ଠିକ୍ ହେଇଗଲେ। କିନ୍ତୁ ଯେତେବେଳେ ଦେଖିଲେ ଏହିଭଳି ଭାବର ଅବସ୍ଥା, ସେ ତାଙ୍କ ହିସାବ ଦେଇଦେଲେ, କହିଦେଲେ ତୁ ଗୋଟେ ବେଶିଆ ହେଇଯିବୁ, ଗୋଟେ ବେଶିଆ ହେଇଯା। ତେଣୁ ସିଏ ମଧ୍ୟ ତାଙ୍କୁ ଅଭିଶାପ ଦେଲେ, ମୁଁ ବେଶିଆ ହେଲେ ତୁମର ସ୍ୱାମୀ ହବ ଆଉ କ'ଣ। ଏ ପୂର୍ବଜନ୍ମର କଥା କେଉଁ ପୁରାଣରେ ସମୁଦ୍ର ଶୁଣିଥିଲି ଜଣଙ୍କ ଠାରୁ। ତେଣୁ ଏହିଭଳି ଭାବରେ କଥା, ସବୁ କର୍ମଫଳ ସବୁ ରହିଛି ନା। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ବେଶିଆ କିନ୍ତୁ ଯାହା ବି ହଉ ହେଇକିରି, କିନ୍ତୁ ସେ ଭଗବାନ ପ୍ରାପ୍ତ ହେଇଗଲେ। ସେହି ପ୍ରସଙ୍ଗରେ କୁହାଯାଇଛି ଯେଉଁ ଚାରି ପ୍ରକାର ରହିଛି, ଯେ ଏହିଭଳି ଭାବରେ ବିଭିନ୍ନ ପ୍ରକାର ପାତକ ରହିଛି, ପାତକ କ'ଣ ମହାପାତକ, ଗୁରୁପାତକ, ଅତିପାତକ ଇତ୍ୟାଦି, ତା ଅନୁସାରେ ସେ ଅନୁସାରେ ଦଣ୍ଡ ମଧ୍ୟ ରହିଛି। ତେଣୁ ସେଇ କଥା ଭଗବାନ କହିଲେ, ଇନ୍ଦ୍ରିୟ ସେ ଇନ୍ଦ୍ରିୟ ସାଠୁ ରାଗ ଦୋଷ ବ୍ୟବସ୍ଥିତ ତୟର୍ଣ୍ଣ ମସବା ଗଛ ତୁ, ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ତାକୁ ନିଜ ବସରେ ଆଣିପାରୁନୁ। କାହିଁକି ନ୍ୟାୟ ଆସୁଛି ପରିପନ୍ଥୀ ନଉ, ଇନ୍ଦ୍ରିୟମାନେ ଆମ ବିରୁଦ୍ଧରେ ଲାଗିଯାଇଛନ୍ତି, ପରିପନ୍ଥୀ ନଉ। ତେଣୁକରି ଏଇଟାକୁ ଅର୍ଜୁନ ପଚାରିଲେ, ପ୍ରଭୁ କାହିଁକି ମୋତେ କେନ ପ୍ରଯୁକ୍ତ ଏବଂ ପାପଂ ଚରନ୍ତ ପୁରୁଷ ଅନିଚ୍ଛନ୍ନ ବିବାହ ସ୍ନେହ ବଳାଦିବ ନିୟୋଜିତ, କାହିଁକି ଏସବୁ କାର୍ଯ୍ୟ କରୁଛନ୍ତି? ଯାହା ଜାଣିଲେ ମଧ୍ୟ ଏଇଟା କରିବା କଥା ନୁହଁ, ତଥାପି ସେମିତି କରୁଛନ୍ତି କାହିଁକି ନା ସତ୍ୟ ତାଙ୍କୁ କିଏ ଜବରଦସ୍ତି ସେଥିରେ ନିଯୁକ୍ତ କରିଛି। ତେଣୁ ଭଗବାନ ତାର ଉତ୍ତର ଦେଇଛନ୍ତି, କେତୋଟି ଶ୍ଳୋକରେ କହିଛନ୍ତି, ତାପରେ ଅନ୍ତିମରେ କହିଲେ କ'ଣ, ଏବଂ ବୁଦ୍ଧି ପରମ ବୁଦ୍ଧ୍ୱା ସଂସ୍ତବ୍ୟାତ୍ମନମାତ୍ମନା ଦହି ଶତ୍ରୁ ମା ବାହୁ କାମରୂପଂ ଦୁରାସଦମ। ବୁଦ୍ଧିକୁ ଭଗବାନ ସହିତ ଯୁକ୍ତ କରିବାକୁ ପଡ଼ିବ, ଆମ ନିଜ ବୁଦ୍ଧିରେ କରିପାରିବା ନାହିଁ। ଏବଂ ବୁଦ୍ଧି ପରମ ବୁଦ୍ଧ୍ୱା, ତାହେଲେ ସଂସ୍ତବ୍ୟାତ୍ମନମାତ୍ମନା ଆମେ ମନକୁ କଣ୍ଟ୍ରୋଲ କରିପାରିବା। ତାହେଲେ ଜୟ ଶତ୍ରୁ ମା ବାହୁ, ଏମାନେ ଶତ୍ରୁ ନା, କାମ ହେଷ କ୍ରୋଧ ହେଷ ରଜଗୁଣ ସଦ୍ଭବ ମହାସନ ମହାପାପମା ବିଧି ଏନମ ଏ ବୈରିଣ, ଏମାନେ ଆମର ଶତ୍ରୁ, ଏମାନେ ଆମର ଜାଣିବାକୁ ପଡ଼ିବ, ଏମାନେ ଆମର ଶତ୍ରୁ। ଏହିଭଳି ଭାବରେ ଭଗବାନ ତାର ଉତ୍ତର ଦେଇଥିଲେ। ତେଣୁ ଆମର ବୁଦ୍ଧିକୁ ଆମେ ନିଜେ ଚେଷ୍ଟା କରିପାରିବା ନାହିଁ, ଭଗବାନଙ୍କର ଜଣେ କୃପା ପ୍ରାପ୍ତ ହେଲେ ଯାଇକି ସେଇଟା କରିପାରିବ, ନହେଲେ ନିଜ ଚେଷ୍ଟାରେ କରିପାରିବେ ନାହିଁ। ସହବରୀ ମୁନି 10,000 ବର୍ଷ ଧରି ତପସ୍ୟା କରିଥିଲେ, ପୁଣି ଜଳ ଭିତରେ ରହି ତପସ୍ୟା କରିଥିଲେ, କିନ୍ତୁ ତାଙ୍କର ଗୋଟେ ଅପରାଧ ହୋଇଗଲା, ଗରୁଡ଼ଙ୍କ ପ୍ରତି ଅପରାଧ ହୋଇଗଲା। ତେଣୁ ଏଇ ଯେଉଁ ମୀନମାନଙ୍କର ଯୌନ ସଙ୍ଗ ଦେଖିକିରି ତାଙ୍କର ପୁଣି ସେ କାମ ଭାବ ଜାଗ୍ରତ ହେଲା। ବୃଦ୍ଧ ଅବସ୍ଥାରେ ମଧ୍ୟ 10,000 ବର୍ଷ ଧରି ତପସ୍ୟା କରିଥିଲେ, ବୃଦ୍ଧ ଅବସ୍ଥାରେ ଆସିଲେ, ବାହାରକୁ ଆସିଲେ, ଏବଂ ମଥୁରାରେ ସେ ସମୟରେ ଥିଲେ ରାଜା କିଏ, ମାନଧାତା। ମାନଧାତାଙ୍କର 50 କନ୍ୟା ଥିଲେ, ତାଙ୍କର ଗୋଟେ ପୁତ୍ର ଅଛନ୍ତି, 2 ପୁତ୍ର ନା କେତେ ଅଛନ୍ତି, ଗୋଟେ ପ୍ରସିଦ୍ଧ ପୁତ୍ର ଥିଲେ, ସେ ହେଉଛନ୍ତି କିଏ, ମୁଚୁକୁନ୍ଦ। ଶୁଣିଛୁ ନା ଆମେ ସବୁ 10 51 ଧର ସବୁ ବର୍ଣ୍ଣନା କରାଗଲା, ମୁଚୁକୁନ୍ଦ ସ୍ତୁତି ସବୁ ରହିଛି, ସବୁ ରହିଛି। ତାଙ୍କର କନ୍ୟା 50 ଆଉ ଯେତେବେଳେ ପହଞ୍ଚିଗଲେ ବିବାହ ରାଜାଙ୍କ ଦାଦା ଦେଖିଲେ, ତାଙ୍କୁ କହିଲେ, ମୁନି ଆପଣ କେମିତି ଏଠି, କ'ଣ ପାଇଁ ଆସିଗଲେ? ନା ମୋତେ ଗୋଟେ କନ୍ୟା ଦରକାର ଥିଲା, ମୁଁ ବିବାହ କରିବି। ଆପଣ ବିବାହ କରିବେ ନା? ହଁ ନା, ହଉ ଠିକ୍ ଅଛି, ଯଦି ମନା କରିବେ ସାଙ୍ଗେ ସାଙ୍ଗେ ଧ୍ୱଂସ ହେଇଯା ବୋଲି କହିଦେବେ। ତେଣୁ କହିଲେ, ଆମର ମୁଁ ଗୋଟେ ସମ୍ବର କରିବି, ଯେଉଁ କନ୍ୟା ଆପଣ ପସନ୍ଦ କରିବେ ଆପଣ ବିବାହ କରିବେ। ତେଣୁ ସହବରୀ ମୁନି ଜାଣିପାରିଲେ, କହିଲେ ରାଜାଙ୍କର ଡିପ୍ଲୋମାସି ରହିଛି, ତେଣୁ ସେ କହିଲେ, ତା ପରଦିନ ଆସିକିରି ଗୋଟେ ସୁନ୍ଦର ଯୁବକ ହେଇଗଲେ, ଏବଂ ଯୁବକ ହେଇକିରି ଦେଖିଲେ ରାଜା ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ତାପରେ ତାକୁ କହିଲେ, ଠିକ୍ ଅଛି ଆପଣ ଯାଆନ୍ତୁ, ଆପଣ ଯେଉଁ କନ୍ୟାକୁ ପସନ୍ଦ କରିବେ ବା ଯେଉଁ କନ୍ୟା ଆପଣ ପସନ୍ଦ କରିବେ ସେ ବିବାହ କରିବେ। 50 ଯାକ କନ୍ୟା ଚାହିଁଲେ ତାଙ୍କୁ ବିବାହ କରିବା ପାଇଁ, ଏବଂ ସେ 50 ମଧ୍ୟ ବିବାହ କଲେ, ଏବଂ ପ୍ରତି ପତ୍ନୀଙ୍କ ଗର୍ଭରୁ 100 ଲେଖା ସନ୍ତାନ ଜାତ କରେଇଲେ। ଏହିଭଳି ଭାବରେ 5,000 ହେଇଗଲେ ସିଏ, 5,051 ହେଇଗଲେ, 1 to 5,051 ଏହିଭଳି ଭାବରେ ମଲ୍ଟିପ୍ଲିକେସନ୍ ହେଉଛି। କିନ�ଦୁ ସେ କାହିଁକି ଏଇଟା ହେଲା ନା ଅପରାଧ ହେଇଗଲା କ'ଣ ଗରୁଡ଼ଙ୍କ ପ୍ରତି ଅପରାଧ ହେଇଯାଇଥିଲା, କିନ୍ତୁ ଯେତେବେଳେ ତାହା ପରେ ସେ ଅନୁଶୋଚନା କଲେ, ଅନୁଶୋଚନା କଲେ ଯେ ମୁଁ କିଭଳି ଭାବରେ ଭଗବାନ ଭଜନରେ ରହୁଥିଲି, କେତେ ଆନନ୍ଦ ପ୍ରାପ୍ତ ହେଉଥିଲି, ଆଉ ଏ ଭୌତିକ ଆନନ୍ଦ ମୁଁ ପ୍ରାପ୍ତ ହେଉଛି କ'ଣ ତା ତୁଳନାରେ, ସେଇଟା ସେ ଅନୁଭବ କଲେ। ତେଣୁ ପୁଣି ବୈରାଗ୍ୟ ତାଙ୍କର ଆସିଲା, ସଂସାର ତ୍ୟାଗ କରିକି ସେ ଗଲେ ଭଗବାନଙ୍କୁ ଆରାଧନା କଲେ ଏବଂ ତାଙ୍କ 50 ଜଣ ପତ୍ନୀ ମଧ୍ୟ ତାଙ୍କ ସାଙ୍ଗରେ ଗଲେ ଏବଂ ସେ ଭଗବତ ଧାମ ପ୍ରାପ୍ତ ହେଲେ। ଏବଂ ଅଜାମିଳ ପ୍ରସଙ୍ଗରେ ମଧ୍ୟ ଦେଖିବା, ଅଜାମିଳ ମଧ୍ୟ ଭଗବାନଙ୍କୁ ପ୍ରାପ୍ତ ହୋଇଛନ୍ତି, ଭଗବତ ଧାମ ଯାଇଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି, ଏ କାମ ଏସ କ୍ରୋଧ ଏଇଭଳି ଭାବରେ ରହିଛି, ଏଇସବୁ ଗୋଟିଏ ଗୋଟିଏ ଇନ୍ଦ୍ରିୟ ମାନଙ୍କୁ ବହୁତ କଣ୍ଟ୍ରୋଲ କରିବା ସହଜ ନୁହଁ, ନିୟନ୍ତ୍ରଣ କରିବା। ତେଣୁ ଆମର ବୁଦ୍ଧିକୁ ଯଦି ଭଗବାନ ସହ ଯୁକ୍ତ କରେ, ଭଗବାନ କୃପା ପ୍ରାପ୍ତ ହେଲେ ଯାଇକରି ଆମେ ବଳବାନ ହେବା, ନହେଲେ ଆମର ଏ ବଳ କାର୍ଯ୍ୟ ଦେବ ନାହିଁ। ତେଣୁ ଭଗବାନ କୃପାରୁ କୃପା ବଳ ଯେଉଁମାନେ ପ୍ରାପ୍ତ ହୋଇଥିବେ ସେ ଇନ୍ଦ୍ରିୟମାନଙ୍କୁ ଦମନ କରିପାରିବେ, ନହେଲେ କରିପାରିବେ ନାହିଁ। ବହୁତ ଉଦାହରଣ ସବୁ ରହିଛି, ଯେମିତି ହରିଦାସ ଠାକୁର, ହରିଦାସ ଠାକୁର ବ୍ରହ୍ମା, ଦେଖନ୍ତୁ ବ୍ରହ୍ମା ସେ ବ୍ରହ୍ମା, ସେ ହରିଦାସ ଠାକୁର ଉପରେ ଆସିଲେ। କିନ୍ତୁ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଥିଲେ ସେତେବେଳେ ତାଙ୍କର କନ୍ୟା ସୃଷ୍ଟି କରିଥିଲେ ସରସ୍ୱତୀ, ଏଭଳି ରୂପ ରହିଛି ନିଜେ ମଧ୍ୟ ତାଙ୍କର କାମ ଭାବ ଜାତ ହେଲା, ତେଣୁ ସେ ତାଙ୍କ ପଛରେ ଧାବମାନ ହୋଇଥିଲେ। ତେଣୁ ଏଇଟାକୁ ଦେଖିକରି ମରିଚିଙ୍କର ଯେଉଁ ମରିଚି ତାଙ୍କ ପୁତ୍ର, ମରିଚିଙ୍କର ପୁତ୍ର ଥିଲେ 6 ପୁତ୍ର, ଏମାନେ ହସିଥିଲେ, ହସି ଦେଇଥିଲେ, ତେଣୁ ସେଇଟା ମଧ୍ୟ ଗୋଟେ ଅପରାଧ ହୋଇଗଲା। ବହୁତ ସେଥିପାଇଁ କୁହାଯାଇଛି ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା, ଧର୍ମର ତତ୍ତ୍ୱ ବହୁତ ଗଭୀର। ମହାଜନ ଜନ ଗତ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥା ନିର୍ଣ୍ଣୟ କରିଛନ୍ତି ସେଇଟାକୁ ଆମେ ଗ୍ରହଣ କରିବା। ଭାଗବତ ଗୋଟେ ଶ୍ଳୋକ ଅଛି ନବସ୍କନ୍ଧରେ, ସେଠି କୁହାଯାଇଛି ମାତ୍ରା ସ୍ରା ଧୋଇତ୍ରା ବା ନା ବିବିତ୍ତାସନ ଭବେତ୍ ବଳବାନ ଇନ୍ଦ୍ର ଗ୍ରାମ ବିଦ୍ୱାନ କରିଛନ୍ତି। ଏଇଟା ଭାଗବତରେ ଅଛନ୍ତି, ମହାଭାରତ ହଁ ସେଇଟା ବି ରହିଛି, ତାଙ୍କ ଶିଷ୍ୟ ନା। ତେଣୁ ସେ ଯେତେବେଳେ ଦେଖିଲେ ଏ ଶ୍ଳୋକଟି, ମାତ୍ରା ସ୍ରା ଧୋଇତ୍ରା ବା ନିଜର ମା ହୁଅନ୍ତୁ ବା ନିଜର କନ୍ୟା ହୁଅନ୍ତୁ ବା ନିଜର ଭଗ୍ନୀ ହୁଅନ୍ତୁ, ସ୍ରା ଧୋଇତ୍ରା ବା ନା ବିଭକ୍ତ ଆସନ ଭବେ, ଏକ ଅବିଭକ୍ତ ଆସନରେ ବସିବା ପାଇଁ ମନା କରାଯାଇଛି। କାହିଁକି ନା ବଳବାନ ଇନ୍ଦ୍ରିୟ ଗ୍ରାମ, ଇନ୍ଦ୍ରିୟ ମାନେ ବହୁତ ବଳବାନ, ବିଦ୍ୱାସ ବି କରିଛନ୍ତି। ଆପଣ ଭାବିବେ ଜଣେ ମୂର୍ଖ ବ୍ୟକ୍ତି ସେ ଏଭଳି ଭାବେ କରି, ନା ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ତାଙ୍କର ଇନ୍ଦ୍ରିୟମାନେ ସେ ତାଙ୍କ କର୍ଷଣ କରିବେ, ବିଦ୍ୱାସ ସେଇଟାକୁ ବୁଝିପାରିଲେ ନାହିଁ ଜୟମିନୀ, ବ୍ୟାସଦେବଙ୍କର ଶିଷ୍ୟ ଜୟମିନୀ କର୍ମମୀମାଂସା ଗଲା, ସେ କର୍ମମୀମାଂସା ଯେଉଁଭଳି ଭାବରେ କର୍ମ କରିବ ସେଇଭଳି ଭାବରେ ଫଳ ପାଇବ। ଭଗବାନ ମଧ୍ୟ ସେ କର୍ମମୀମାଂସାର ଆଶ୍ରୟ ନେଇକରି ଇନ୍ଦ୍ରଯଜ୍ଞ ବନ୍ଦ କରିଥିଲେ, ନହେଲେ ଇନ୍ଦ୍ରଯଜ୍ଞ ବନ୍ଦ କରିବା ପାଇଁ ଆଉ କୌଣସି ଉପାୟ ନଥିଲା, ତେଣୁ ଭଗବାନ ଜୟମିନୀଙ୍କର କର୍ମମୀମାଂସାର ଆଶ୍ରୟ ନେଇଥିଲେ। ତେଣୁ ବିଦ୍ୱାସ ବି ଯେତେବେଳେ ଦେଖିଲେ ସେ କହିଲେ, ଗୁରୁଦେବ ଏଇଟା ଅବିଦ୍ୱାନ ହବ ନା ବିଦ୍ୱାନ, ନା ଏଇଟା ବିଦ୍ୱାନ, ଏ ସଂସ୍କୃତ ଶବ୍ଦ ଅବିଦ୍ୱାନ ବିଦ୍ୱାନ କହିଲେ ଏକାଭଳି ହବ, ବଳବାନ ଇନ୍ଦ୍ର ଗ୍ରାମ ବିଦ୍ୱାସ ଅବିଦ୍ୱାସ ମିଶିଲି ତାଙ୍କର ସନ୍ଧିରେ ରହିଗଲା, ତେଣୁ ନା ନା ଏଇଟା ବିଦ୍ୱାନ, ତାଙ୍କର ସନ୍ଦେହ ହେଲା। ତେଣୁ ସେ ଯେଉଁ ଥିଲେ ଆଶ୍ରମରେ, ସେ ଆଶ୍ରମରେ ଗୋଟେ ଦିନ ରାତିରେ ବର୍ଷା ରାତି ହେଇଛି, ସେ ସମୟରେ ବ୍ୟାସଦେବ ଯାଇକରି ଗୋଟେ କନ୍ୟା ରୂପରେ ଧାରଣ କରି ଆସି ପହଞ୍ଚିଗଲେ, ତାଙ୍କ ପାଖରେ ପହଞ୍ଚିଗଲେ। ତେଣୁ ଜୟମିନୀ କହିଲେ, ନା ଆମର ଇଏ ବ୍ରହ୍ମଚାରୀ ଆଶ୍ରମ, ଏଠି କୌଣସି ସ୍ତ୍ରୀ ଲୋକକୁ ଆଲୋ କରାଯିବ ନାହିଁ। ସେ ମନା କରିଦେଲେ, ନା ମୁଁ ଏମିତି ଅସୁବିଧା ହେଇଯାଇଛି ଆଉ ରାତ୍ରି କଥା ବର୍ଷା ହେଉଛି, ମୁଁ ଆଉ କୁଆଡ଼େ ଯିବି, ମୋତେ ଗୋଟେ ଦିନ ରାତ୍ରି ରହିବାକୁ ଦିଅନ୍ତୁ, ଏଇଭଳି ଭାବରେ କହିକି ଅନ୍ୟ ବିନୟ କରିକି ରହିଲେ। ଏବଂ ତାଙ୍କୁ ସେ ତାଙ୍କ ରୁମ୍କୁ ଦେଲେ, ତାଙ୍କର ଗୃହକୁ ଦେଲେ, ପ୍ରଦାନ କଲେ। ତାପରେ କହିଲେ, କିଏ ଡାକିଲେ ମୋତେ ଖୋଲିବ ନାହିଁ, ମୁଁ ଡାକିଲେ ମୋତେ ଖୋଲିବ ନାହିଁ, ଏଇଭଳି ଭାବରେ କହିକି ସେ ଅନ୍ୟ ସ୍ଥାନରେ ଆଶ୍ରୟ ନେଲେ। କିନ୍ତୁ ସେ ତାଙ୍କ ରୂପ ଦେଖିଦେଇଛନ୍ତି, ରୂପ ଚକ୍ଷୁ, ଚକ୍ଷୁଟା ଯେଉଁ ରୂପ ଦେଖିଦେଲେ, ଚକ୍ଷୁଟା ବହୁତ ଏଇଭଳି ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ଭାଗବତ ଗୋଟେ ଶ୍ଳୋକ ଅଛି ଏକାଶ ସ୍କନ୍ଧରେ। ତେଣୁ ଏଇଭଳି ଭାବରେ ରୂପ ଦେଖିଦେଇ ତାଙ୍କର କାମ ଭାବ ଜାଗ୍ରତ ହୋଇଗଲା, ରାତିରେ ଶୋଇପାରିଲେ ନାହିଁ, ଯେତେ ଚେଷ୍ଟା କଲେ, ଯେମିତି ସନା ଇଏ ଆମର ଅଜାମିଳ ବହୁତ ଚେଷ୍ଟା କରିଥିଲେ କିନ୍ତୁ କରିପାରିଲେ ନାହିଁ। ତେଣୁ ଏଇଭଳି ଭାବରେ କବାଟ ବାଡ଼ିଲେ ସେ ଖୋଲିଲେନି, ବ୍ୟାସ ନିଜେ ସେ ତେଣୁ ଯାହାପରେ ସିଏ ତା ଛାତ ଉପରୁ ଡେଇଁକିରି ଆସିଲେ, କଣା କରିକିରି ଆସିଲେ ଚାଳ, ଏଇଭଳି ଭାବରେ ଆସିଲେ। ତାପରେ ସିଏ କହିଲେ ମୁଁ ତମ ସାଙ୍ଗ ପ୍ରଦାନ କରିବି, କିନ୍ତୁ ଗୋଟେ ସର୍ତ୍ତରେ, ନା କ'ଣ ନା ତମେ ଘୋଡ଼ା ହେବ, ତମେ ବସିକି ଚାଲ ନେବ କିଛି ବାଟ। ଏଇଭଳି ଭାବରେ କହିକିରି ଦୋଳ ହେଲେ। ତାପରେ ସେ ଯେତେବେଳେ ଯାଉଛନ୍ତି, ତା ମୁଣ୍ଡ ଚୂଳକୁ ଧରିକି ଟାଣିଦେଲେ ସିଏ ବ୍ୟାସ ଗୁରୁ, ତାଙ୍କର ଗୁରୁ ଚଳ ତାକୁ ଇଏ କରିବେ, ଉପରକୁ ଦେଖିଦେଲା ବେଳକୁ ଗୁରୁଦେବ ସେ ବସିଛନ୍ତି ସେଠି। ଏଇଭଳି ଭାବରେ କଥା ରହିଛି। ତେଣୁ ବ୍ରହ୍ମା ମଧ୍ୟ ସେଇଭଳି ଭାବରେ ଏଇ ଯେଉଁ ଶ୍ଳୋକଟି ରହିଛି, ଜଣେ ପ୍ରଶ୍ନ ପଚାରିଥିଲେ ପ୍ରଭୁପାଦ ମହାରାଜଙ୍କୁ, କହିଲେ ବ୍ରହ୍ମା ହେଇକିରି ସିଏ ମଧ୍ୟ ଏଭଳି ଭାବରେ କଲେ। ଲକ୍ଷ୍ମୀଦେବୀ ମଧ୍ୟ ତାଙ୍କ କଥା ଉଲ୍ଲେଖ କରିଛନ୍ତି ଭାଗବତ ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ନୂନଂ ତପସ୍ୟ ନ ମନୋ ନିର୍ଜୟ ଜ୍ଞାନଂ କ୍ୱଚିତ୍ ଚନ ସଙ୍ଗ ବର୍ଜିତ କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟ ସ ଈଶ୍ୱର କିଂ ପରତୋ ବିପାଶ୍ରୟ। ଯେତେବେଳେ ଲକ୍ଷ୍ମୀଦେବୀ ବାହାରିଲେ ସମୁଦ୍ର ମନ୍ଥନରୁ, ସମସ୍ତେ ଚାହୁଁଥିଲେ ଲକ୍ଷ୍ମୀଦେବୀଙ୍କୁ ଗ୍ରହଣ କରିବା ପାଇଁ, ବା ସ୍ତ୍ରୀ ରୂପରେ ଗ୍ରହଣ କରିବା ପାଇଁ। ଅବଶ୍ୟ ଦେବତାମାନେ ଜାଣିଛନ୍ତି ମା ବୋଲି, କିନ୍ତୁ ଅସୁରମାନେ ବିଶେଷ ଭାବରେ। ତେଣୁ ସ୍ୱୟଂବର ହେଲା, ସ୍ୱୟଂବର ଯେତେବେଳେ ହେଲା, ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତିନୋଟି ଶ୍ଳୋକରେ ଲକ୍ଷ୍ମୀଦେବୀ ନିର୍ଣ୍ଣୟ କରିଛନ୍ତି ତାଙ୍କର କିଏ ପତି ହେବ, ତିନୋଟି ଶ୍ଳୋକରେ। ତା ଦେହରେ ଗୋଟେ ଶ୍ଳୋକ, ବହୁତ ଲୋକଙ୍କର ବହୁତ ଭଲ ଭଲ ଗୁଣ ଅଛି, କିନ୍ତୁ କିଛି ନା କିଛି ଦୋଷ ରହିଛି, ସେ କଥାରେ ସେ କହିଥିଲେ। ନୂନଂ ତପସ୍ୟ ନ ମନୋ ନିର୍ଜୟ, ବହୁତ ତପସ୍ୱୀ ରହିଛନ୍ତି, ବିଶେଷ ଭାବରେ ସେହି ସମୟରେ ସେ ଉପସ୍ଥିତ ଥିବା ମୁନି ଋଷି ଦେବତାମାନଙ୍କ ସହିତ ଛଡ଼ା, ଅତୀତରେ ଯେଉଁମାନେ ଅଛନ୍ତି, ଭବିଷ୍ୟତରେ ଯେଉଁମାନେ ହେବେ, ସମସ୍ତଙ୍କୁ ସେ ଚିନ୍ତା କରୁଛନ୍ତି ଲକ୍ଷ୍ମୀଦେବୀ, ସମସ୍ତଙ୍କ ବିଷୟରେ ଚିନ୍ତା କରିକି ଏଇ ଶ୍ଳୋକଟି କହିଛନ୍ତି, ତିନୋଟି ଶ୍ଳୋକ। ବହୁତ ତପସ୍ୱୀ ରହିଛନ୍ତି କିନ୍ତୁ ନ ମନୁ ନିର୍ଜୟ, କ୍ରୋଧକୁ ଜୟ କରିପାରିନାହାନ୍ତି, ଯେଉଁଭଳି ଭାବରେ ଦୁର୍ବାସା, ଏବଂ ସେହିଭଳି ଭାବରେ ଜ୍ଞାନ କ୍ୱଚିତ୍ ନ ତସ୍ୟ ସଙ୍ଗବର୍ଜିତ, ଏଇଟା ଶୁକ୍ରାଚାର୍ଯ୍ୟ ଇତ୍ୟାଦିଙ୍କ କଥା ସ୍ମରଣ କରୁଛନ୍ତି। ବହୁତ ଜ୍ଞାନୀ ଅଛନ୍ତି, କାରଣ ମୃତ ବ୍ୟକ୍ତିଙ୍କୁ ଜୀବନ୍ତ କରିଦେବେ, କିନ୍ତୁ ସଙ୍ଗ ତ୍ୟାଗ କରିପାରୁନାହାନ୍ତି, ଅସୁରଙ୍କ ସଙ୍ଗ କରିଛନ୍ତି। କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟ, ବହୁତ ମହାନ ବ୍ୟକ୍ତି ଅଛନ୍ତି ଯେମିତି ବ୍ରହ୍ମା, କିନ୍ତୁ ସେ କାମ ନିର୍ଜୟ କରିପାରିଲେ ନାହିଁ, କିନ୍ତୁ ସ ଈଶ୍ୱର କିଂ ପରତୋ ବିପାଶ୍ରୟ, ସେ କି ଈଶ୍ୱର ଯିଏ ଅନ୍ୟର ଆଶ୍ରୟରେ ରହିକରି କଣ୍ଟ୍ରୋଲ କରୁଛନ୍ତି। ଇନ୍ଦ୍ରଙ୍କ କଥା କୁହାଯାଇଛି, ଇନ୍ଦ୍ର ଉପେନ୍ଦ୍ରଙ୍କ ଅଧୀନରେ ରହିକରି ସବୁ କଣ୍ଟ୍ରୋଲ କରୁଛନ୍ତି, ଉପେନ୍ଦ୍ର ଭଗବାନ ବାମନଦେବ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି, ଇଏ ସେହି ବ୍ରହ୍ମା ପ୍ରଭୁପାଦ ମହାରାଜ ଯେତେ ପ୍ରଶ୍ନ ପଚାରିଥିଲେ, ସେଥିରୁ ସେ ଏକଥା କହିଲେ ଯେ ଏଇଟାକୁ ଆମେ ଶିକ୍ଷା, ମହାନ ବ୍ୟକ୍ତି ହେଲେ ମଧ୍ୟ ସେ ମଧ୍ୟ କାମର ପ୍ରଭାବ ଆସିବ, ଏଇଟା ଆମ ପାଇଁ ଶିକ୍ଷା। ବ୍ରହ୍ମା ସେ ରୋଲ୍ କରୁଥିଲେ, ଏଇଟା ପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ଏଇଭଳି ଭାବରେ, କିନ୍ତୁ ସେଇ ବ୍ରହ୍ମା ଯେତେବେଳେ ଆସିଲେ ହରିଦାସ ଠାକୁର ଉପରେ, ହରିଦାସ ଠାକୁରଙ୍କୁ ଦୁଇଥର ପରୀକ୍ଷା କରାଯାଇଛି, ଗୋଟେ ସ୍ୱୟଂ ଜଣେ ବେଶ୍ୟାତର ଆସିଥିଲେ, ରାମଚନ୍ଦ୍ର ଖାଁ ପଠାଇଥିଲେ, ରାମଚନ୍ଦ୍ର ଖାଁ ହରିଦାସ ଠାକୁର କେବଳ ଭଗବାନ ନାମ ନେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନ ନାମ ନେଇକିରି ତାଙ୍କର ବହୁତ ପ୍ରଶଂସା ହେଉଛି। ମୁସଲମାନ କୋଉଠି ଯାହା ଦେଇଛନ୍ତି ତାଙ୍କର ଏତେ ପ୍ରଶଂସା ହେଉଛି, ଇଏ ରାମଚନ୍ଦ୍ର ଖାଁ ଇଏ କ'ଣ ତାଙ୍କର ରହିଛନ୍ତି ସର୍ଦ୍ଦାର, ବା ତାଙ୍କର ଗୋଟେ ବଡ଼ ପୋଷ୍ଟ ଅଛନ୍ତି, ସିଏ ଜମିଦାର ପୋଷ୍ଟରେ ଅଛନ୍ତି, ତାଙ୍କର ଏତିକି ସମାନ ନାହିଁ। ତେଣୁ ସେ ଚେଷ୍ଟା କଲେ ତାଙ୍କୁ କେମିତି କ'ଣ କରିକି ଆମକୁ ଅପମାନ କରାଯିବ, ବେଶିଆକୁ ପଠାଇଲେ। ସେ ବେଶିଆ ଜଣେ କହିଲେ ମୁଁ ତାଙ୍କୁ କରିଦେବି, ତାଙ୍କର କ'ଣ ତାଙ୍କର ଯେଉଁ ରହିଛି ଇଏ ତାଙ୍କର ପତନ କରାଇଦେବି, ଏଇଭଳି ଭାବରେ କହି ଯାଇଥିଲେ। ତେଣୁ ରାତ୍ରିରେ ବସିକିରି ସେ ଇଏ କରୁଛନ୍ତି, ନିର୍ଜନ ସ୍ଥାନ ଏକୁଟିଆ ରାତ୍ରିର କଥା, ଇଏ ସ୍ତ୍ରୀ ଲୋକ ଯାଇକି ସେଠି ବସିଲେ, ହରିଦାସ ଠାକୁର ସବୁ ଜାଣନ୍ତି, କିନ୍ତୁ ସେ ତାଙ୍କର ମହାମନ୍ତ୍ର କୀର୍ତ୍ତନ ଚାଲିଲେ, ନାମାଚାର୍ଯ୍ୟ କେମିତି ହେଲେ ନାମାଚାର୍ଯ୍ୟ, ଏଇଭଳି ଭାବରେ ନା ସେ ଖାଲି ଜପ କରିଦେଲେ କ'ଣ ହେବ, ନା ଜପ କଲା ମାନେ ତାର ଫଳ ଏଇଟା ସବୁ ରହିଛି, ଦେଖାଗଲା, ସେଇଟା ଦେଖେଇ ଦିଆଗଲା। ଗୋଟେ ରାତ୍ରି ହେଇଗଲା, ସେ କହିଲେ ପ୍ରଭୁ ଆପଣ ଯୁବକ ବ୍ୟକ୍ତି, ମୁଁ ଯୁବତୀ, ମୁଁ ଆସୁଛି ଆପଣ ସଙ୍ଗ କରିବା ପାଇଁ, ଠିକ୍ ଅଛି ମୁଁ ତୁମର ମନସ୍କାମନା ପୂର୍ଣ୍ଣ କରିବି, କିନ୍ତୁ ତୁମକୁ ଅପେକ୍ଷା କରିବାକୁ ପଡ଼ିବ। ମୋର ବର୍ତ୍ତମାନ ଗୋଟେ ବ୍ରତ ନେଇଛି, କୋଟି କୋଟି ନାମ ମୁଁ ନେବି, ଗୋଟେ ମାସରେ ମୁଁ ଗୋଟେ କୋଟି ନାମ ନେଉଛି, ଏ ବ୍ରତ ମୁଁ କରିଛି, ଏ ବ୍ରତ କମ୍ପ୍ଲିଟ୍ ହେଇଗଲେ ମୁଁ ତୁମକୁ ସଙ୍ଗ ପ୍ରଦାନ କରିବି। ଏଇଭଳି ଭାବରେ କହିକରି ସେ ସେଠି ରହିଲେ, ଇଏ ମଧ୍ୟ ସେଇଠି ଜପ କଲେ ଏବଂ ସେ ବେଶ ଜଣଙ୍କ ସେ ଜପ ଶୁଣୁଥିଲେ ଶୁଦ୍ଧ ନାମ। ଗୋଟେ ରାତି ହେଇଗଲା ପରେ ସକାଳ ହେଇଗଲା, ସେ କହିଲେ ଆଜି ତ ହେଇପାରିଲା ନାହିଁ, କାଲିକି ଆସ, ଏଇଭଳି ଭାବରେ ବା ଆଜି ରାତିକି ଆସ, ଏଇଭଳି ଭାବରେ କହିଲେ ତାଙ୍କୁ। ପୁଣି ସେ ଦ୍ୱିତୀୟ ରାତିରେ ଆସିଲେ, ପୁଣି ଦ୍ୱିତୀୟ ରାତି ନାମ ଚାଲିଛନ୍ତି, କୌଣସି ତାଙ୍କର ବିଘ୍ନ ଆସୁନାହିଁ, କୌଣସି ତାଙ୍କର କାମନା ଭାବ ଜାଗ୍ରତ ହେଉନାହିଁ। ଏବଂ ତୃତୀୟ ରାତ୍ରି ମଧ୍ୟ ସେଇଭଳି ଭାବ ଯେତେବେଳେ ହେଲା, ସେତେବେଳେ ତାଙ୍କର ବଦଳିଗଲା, ହୃଦୟ ବଦଳିଗଲା ବିଶ୍ୱାଙ୍କର, ସେ ଗୋଟିଏ ବୈଷ୍ଣବୀରେ ପରିଣତ ହୋଇଗଲେ। ଏବଂ ହରିଦାସ ଠାକୁର ତାଙ୍କୁ ସେ ସ୍ଥାନ ଦେଇକରି, ସେ ମାଳା ଦେଇକରି କହିଲେ ତୁମେ ଏଇଠି ଜପ କର, ତାଙ୍କୁ ଶିଷ୍ୟ କରେ ଶିଷ୍ୟା କରେଇଦେଲେ। ଏଇଭଳି ଭାବରେ ତାଙ୍କର ବହୁତ ପ୍ରଶଂସା, ମାନେ ତାଙ୍କର ତ ହେଇଗଲେ, ସେ ମଧ୍ୟ ଫେମସ୍ ହେଇଗଲେ, ସେ ବିଶ୍ୱା ଜଣକ ମଧ୍ୟ ବୈଷ୍ଣବୀରେ ପରିଣତ ହେଇଗଲେ। ଏବଂ ଆଉ ଗୋଟେ ଥର ସ୍ୱୟଂ ମାୟାଦେବୀ ଆସି ପରୀକ୍ଷା କରୁଥିଲେ, ସ୍ୱୟଂ ମାୟାଦେବୀ, ଏବଂ ମାୟାଦେବୀଙ୍କୁ ସିଏ ମହାମନ୍ତ୍ର ଦେଲେ, ଦୀକ୍ଷା ଦେଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଏଇଭଳି ଭାବରେ କଥା ସବୁ ରହିଛି। ସେଇ ବ୍ରହ୍ମା ବ୍ରହ୍ମ ହରିଦାସ, କିନ୍ତୁ ସେ କଣ୍ଟ୍ରୋଲ କଲେ। ଇଏ ଆମ ପାଇଁ ଶିକ୍ଷା, ଏସବୁ ଜିନିଷ ମହାନ ମାନେ ବ୍ୟକ୍ତିମାନେ ଯେଉଁ କରନ୍ତି ତାଙ୍କର କୌଣସି ଦୋଷ ନାହିଁ, ଏକଥା କହିଲେ ନା ଭଗବାନ ଯେଉଁ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ, କାହିଁକି ଭଗବାନ ଏଭଳି ନିନ୍ଦନୀୟ କାର୍ଯ୍ୟ କଲେ, ପରସ୍ତ୍ରୀମାନଙ୍କ ସହିତ ନୃତ୍ୟ କଲେ, ଏସବୁ ଆମ ସୁଖଦେବ ଗୋସ୍ୱାମୀ ତାର ଉତ୍ତରରେ ଏକଥା କହିଥିଲେ, ତେଜିୟସା ନ ଦୋଷାୟ ବନେ ସର୍ବଭୂତ ଯଥା ଧର୍ମ ବ୍ୟତିକ୍ରମ ଦୃଷ୍ଟୋ ଈଶ୍ୱରାଣାଂଚ ସାହସମ, ତେଜିୟସା ନ ଦୋଷାୟ ତେଜିୟସା ନ ଦୋଷାୟ ବନେ ସର୍ବଭୂତ ଯଥା। ଯେଉଁମାନେ ଦେଖୁଛେ ଈଶ୍ୱର ନିୟନ୍ତ୍ରଣକାରୀ ସବୁ ଅଛନ୍ତି, ତାଙ୍କର କୌଣସି ଧର୍ମକୁ ବ୍ୟତିକ୍ରମ କଲେ ମଧ୍ୟ ସେଟା ତାଙ୍କର ଦୋଷ ନୁହଁ। କିଭଳି ଭାବରେ ନା, ଯେମିତି ବନେ ସର୍ବଭୂତ ଯଥା, ଯେମିତି ଅଗ୍ନିରେ ଯେତେ ପଦାର୍ଥ ଅପବିତ୍ର ପଦାର୍ଥ ଦେଇଦେଲେ ମଧ୍ୟ ସେ ତାକୁ ଧ୍ୱଂସ କରିଦେବ, ଧ୍ୱଂସ କରିଦେବ, ଆଉ ସିଏ ମଧ୍ୟ ଅପବିତ୍ର ହେଇଯିବେ ନାହିଁ, ଅଗ୍ନି ପବିତ୍ର ହେଇକି ରହିବେ ସବୁବେଳେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଏ ଯେଉଁ କାମ ଭାବକୁ କଣ୍ଟ୍ରୋଲ କରିବା, ଗୋଟେ ଗୋଟେ ଇନ୍ଦ୍ରିୟ ଗୋଟେ ଗୋଟେ ଜୀବକୁ ତାଙ୍କର ଜୀବନ ନାଶ ହେଇଯାଉଛି। ଆମେ କହିଥିଲି ଏ କଥାଟି ଏକାଦଶ କେଉଁଠି ଅଷ୍ଟମ ନା ସପ୍ତମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଏଇଟା ଦତ୍ତାତ୍ରେୟଙ୍କର ଚବିଶ ଗୁରୁ, ଯଦୁଙ୍କୁ କହିଛନ୍ତି ସିଏ ଏକଥା, ଭଗବାନ କହୁଛନ୍ତି ଉଦ୍ଧବଙ୍କୁ ଏଇ କଥା, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ସେ କଥା କହୁଛନ୍ତି ସିଦ୍ଧ ଗୋସ୍ୱାମୀ କହୁଛନ୍ତି ସ୍ୱର୍ଣ୍ଣଗାଦି ଋଷିଙ୍କୁ, ସେ କଥା ଆମେ ଆପଣଙ୍କୁ କହୁଛୁ। ମୂଳ ବକ୍ତା ହେଲେ ଦତ୍ତାତ୍ରେୟ ଯଦୁଙ୍କୁ କହୁଛନ୍ତି, ଯଦୁ ମହାରାଜ ଭଗବାନଙ୍କ ପୂର୍ବ ବଂଶଧର, ଯଯାତି ମହାରାଜଙ୍କ ପୁତ୍ର, ତେଣୁ ସେ କଥାଟି କହିଥିଲେ, ଦୃଷ୍ଟ୍ୱା ସ୍ତ୍ରିୟଂ ଦେବ ମାୟା ତଦ୍ଭାବେ ଅଜିତେନ୍ଦ୍ରେୟ ପ୍ରଲୋଭିତ ପତଞ୍ଜି ଅନ୍ଧ ତମ ସ୍ୱପ୍ନ ପତଙ୍ଗ ବ୍ରତ। ଦୁଷ୍ଟା ଯେତେବେଳେ ସ୍ତ୍ରୀ ଲୋକମାନଙ୍କୁ ଜଣେ ଦେଖୁଛନ୍ତି, ପୁରୁଷ ଲୋକ ଜଣେ ଦୁଷ୍ଟା ସ୍ତ୍ରୀ କ'ଣ ଅଜିତେନ୍ଦ୍ରିୟ, ଯେଉଁମାନେ ଇନ୍ଦ୍ରିୟମାନଙ୍କୁ ଜିତି ନାହାନ୍ତି ଅଜିତେନ୍ଦ୍ରିୟ, ତେଣୁ ସେମାନେ ଦୁଷ୍ଟା ସ୍ତ୍ରୀ ପ୍ରଲୋଭିତ ପତନ୍ତି ଅନ୍ଧ, ଏମିତି ପ୍ରଲୋଭିତ ହେଇଯିବେ, ତେଣୁ ସେ ନର୍କରେ ପଡ଼ିବେ। ପ୍ରଲୋଭିତ ପତନ୍ତି ଅନ୍ଧ ତମ ସ୍ୱପ୍ନ ପତଙ୍ଗ, ଯେଭଳି ଭାବରେ ଅଗ୍ନିକୁ ଦେଖିକରି ପତଙ୍ଗ ଝାସ ଦିଏ, ଭଗବତ ଗୀତାରେ ଭଗବାନ ମଧ୍ୟ କହିଲେ ସେ କଥା, ଏଇଟା ସଞ୍ଜୟ ଏଇଟା କହୁଛନ୍ତି, ଯଥା ନଦୀନାଂ ବଭୋବୁବେଗା ସମୃଦମେବାଭିମୁଖା ଦ୍ରବନ୍ତି ତଥୈବ ନା, ଏଇଟା ଯଥା ପତଙ୍ଗମ ପତଙ୍ଗ ଯେଉଁ ଯଥା ପତଙ୍ଗ ନାସାୟ ସମୃଦ୍ଧ ବେଗା, ପତଙ୍ଗ ଯେଉଁଭଳି ଭାବରେ ଆଲୋକ ପ୍ରତି ଆକର୍ଷିତ ହେଇକରି ଧ୍ୱଂସ ହେଇଯାଉଛି, ସେହିଭଳି ଭାବରେ ତଥା ପତଙ୍ଗ ଯେଉଁ ଏଇ ଶ୍ଲୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ପାଞ୍ଚଟି ଇଏକର ଉଦାହରଣ ଦେଇଛନ୍ତି, ପାଞ୍ଚଟି ଜୀବ ଯୋଉ ଅର୍ଜୁନ ଦେଖୁଛନ୍ତି ଏଇଟାକୁ ଭଗବାନ ବିଶ୍ୱରୂପରେ କେମିତି ସମସ୍ତେ ଆସି ତାଙ୍କ ମୁଖରେ ସବୁ ପ୍ରବେଶ କରୁଛନ୍ତି, ତେଣୁ ଉଦାହରଣ ଦେଇଛନ୍ତି ଯଥା ପ୍ରଦୀପ୍ତମ ଜଳନମ ପତଙ୍ଗା, ଯେତେବେଳେ ଦୀପ୍ତି ବା ଆଲୋକ ଜଳନ ହେଉଛି ଜଳୁଛି ସେହି ସମୟରେ ପତଙ୍ଗମାନେ ଆକର୍ଷିତ ହିଁ ଆସନ୍ତି। ଯଥା ପ୍ରଦୀପ୍ତମ ଜଳନ ପତଙ୍ଗା ବିଶନ୍ତି ନା ଆଶା ସମୃଦ୍ଧ ବେଗା, ବହୁତ ଜୋରରେ ଆସନ୍ତି, ଜାଣନ୍ତି ସେ ଜାଣିନାହାନ୍ତି ସେ ମୃତ୍ୟୁବରଣ କରିବେ, ସେମାନେ ଭାବୁଛନ୍ତି ଉପଭୋଗ କରିବେ, ଏଇ ଉପଭୋଗ ହିଁ ସବୁ ପ୍ରକାର ଅସୁବିଧାର କାରଣ ଉପଭୋଗ। ସେଇଥିପାଇଁ ଏଇଟା ଆମେ ବହୁତ ଜାଗ୍ରତ ପତନ ହେଇଛି, ଉପଭୋଗ କରିବା ପାଇଁ ରହିଛି, ଭଗବାନ ହେଉଛନ୍ତି ଉପଭୋଗକାରୀ। ଆମେ ଯଦି ଜାଣିବା ପ୍ରକୃତରେ ଭଗବାନ ହେଉଛନ୍ତି ଉପଭୋଗକାରୀ ତାହେଲେ ଆମେ ଶାନ୍ତି ପ୍ରାପ୍ତ ହେବା। ସେ ଶ୍ରୀ ସୀତାରାମ ଲକ୍ଷ୍ମଣ ଯେଉଁ କି କେଉଁଠି କୁହାଗଲା ଭଗବାନ ହେଉଛନ୍ତି ଉପଭୋଗକାରୀ, ଭକ୍ତାରମ୍ ଯଜ୍ଞତପସାମ ସର୍ବଲୋକ ମହେଶ୍ୱରମ ଶ୍ରୋଧାଂ ସର୍ବଭୂତାନାମ ଜ୍ଞାନତମାନ ଶାନ୍ତି ମିଳୁଛନ୍ତି। ଆମେ ନିଜେ ଉପଭୋଗକାରୀ ସମସ୍ତେ ଚାହୁଁଛନ୍ତି, ପୁରୁଷ ହେଉ ବା ସ୍ତ୍ରୀ ହେଉ ସମସ୍ତେ ଚାହୁଁଛନ୍ତି ଉପଭୋଗକାରୀ, ପୁରୁଷ ଭାବ ରହିଛି ସମସ୍ତଙ୍କର। ଭଗବତ ଗୀତା 13 ଅଧ୍ୟାୟରେ ଏଇଟା କୁହାଗଲା, ପୁରୁଷ ପ୍ରକୃତି ସ୍ତୋଇ ଭୁଙ୍କ୍ତେ ପ୍ରକୃତି ଜାନ ଗୁଣାନ କାରଣ ଗୁଣ ସଙ୍ଗୋଷ୍ୟ ସଦସ୍ୟୋନି ଜନ୍ମସୁ। ଏଠି ପୁରୁଷ ହେଉ ବା ସ୍ତ୍ରୀ ହେଉ ସମସ୍ତଙ୍କର ଉପଭୋଗ କରିବାର ରହିଛି ପ୍ରବୃତ୍ତି ରହିଛି, ତେଣୁ ପ୍ରକୃତରେ ସେମାନେ ଉପଭୋଗ କରିପାରିବେ ନାହିଁ, ସେଥିପାଇଁ ମାୟା ଜଗତକୁ ଆସିଲେ, ତାଙ୍କର ଉପଭୋଗ କରିବାର କ୍ଷମତା ନାହିଁ। ତେଣୁ ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ, ଭକ୍ତାରମ୍ ଯଜ୍ଞ ତପସ୍ୟା, ସବୁକିଛି ଯଜ୍ଞ ସବୁକିଛି ତପସ୍ୟା ସେ ହେଉଛନ୍ତି ଉପଭୋଗକାରୀ, ଏବଂ ସର୍ବଲୋକ ମହେଶ୍ୱରମ ସମସ୍ତଙ୍କର ସେ ହେଉଛନ୍ତି ମାଲିକ, ସୃହୃଦଂ ସର୍ବଭୂତାନା ସମସ୍ତ ଜୀବ, ଖାଲି ମନୁଷ୍ୟମାନେ ନୁହନ୍ତି ଯେତେ ଜୀବ ଅଛନ୍ତି ସମସ୍ତଙ୍କର ସେ ହେଉଛନ୍ତି ବନ୍ଧୁ ସୃହୃଦ। ଏଇଟାକୁ ଜାଣିଲେ ଆମେ ଶାନ୍ତି ପ୍ରାପ୍ତ ହେବା, ହୃଦୟ ସର୍ବଭୂତାନ ଜ୍ଞାନତମାନ ଶାନ୍ତି ମୁଚ୍ଛନ୍ତି, ନହେଲେ ସମସ୍ତଙ୍କର ଉପଭୋଗ କରିବାର ରହିଛି ଇଏ ରହିଛି। ଏମିତିକି ଗୋଟିଏ ଜୀବନ ଚାଲିଗଲା ଉପଭୋଗ କରିବା ପାଇଁ ଇଚ୍ଛା କରିକରି, ଏଭଳି ଭାବ କରି ସେଭଳି ଭାବ କହିକି ପ୍ଲାନ୍ ପ୍ରୋଜେକ୍ଟ କରିକରି ଜୀବନ ଚାଲିଗଲା, କିନ୍ତୁ ତଥାପି ମୃତ୍ୟୁ ସମୟରେ ମଧ୍ୟ ତାଙ୍କର ଜ୍ଞାନ ଆସିଲା ନାହିଁ, ମୃତ୍ୟୁ ସମୟରେ ଚିନ୍ତା କରିବେ ଏଭଳି ଭାବରେ ସବୁ ଫେଲିଅର୍ ହୋଇଗଲା, ଏମିତି କଲେ ମୁଁ ସକ୍ସେସ୍ ପାଇବି କହିକରି ତାକୁ ଆଜିର ମଧ୍ୟ ପ୍ରଭୁପାଦ ବାଣୀ ଥିଲା ସେଇଟା, ଫେଲିଅର୍ ହେବ ସକ୍ସେସ୍ ହେଉ ସବୁବେଳେ ବି ଷ୍ଟେଡି ଇନ୍ ୟୋର୍ ଡ୍ୟୁଟି, ନିଜର ଯେଉଁ କର୍ତ୍ତବ୍ୟ ରହିଛି ସେଥିରେ କର୍ତ୍ତବ୍ୟ ପରାୟଣ ରୁହ, ଫେଲିଅର୍ ହେବ ସକ୍ସେସ୍ ହେଉ, ଯଦି ନିଜ ସେଥିରେ ଯେଉଁ ଲାଗିକି ରହିବ ତାହେଲେ ସେଇଟା ପ୍ରକୃତ ତୁମର ସକ୍ସେସ୍। କିନ୍ତୁ ମୃତ୍ୟୁ ସମୟରେ ମଧ୍ୟ ସେମାନେ ଚିନ୍ତା କରିବେ ଏମିତି ଏମିତି ହେଇଗଲା ସବୁ ବ୍ୟର୍ଥ ହେଇଗଲା, ଯେଉଁମାନେ ଭକ୍ତ ନୁହନ୍ତି ସେମାନଙ୍କ କଥା କୁହାଯାଉଛି, ତେଣୁ ଏହିଭଳି କଲେ ଆମେ ଆଉ ସକ୍ସେସ୍ ପାଇବା, ଏହିଭଳି ଭାବେ ମୃତ୍ୟୁ ସମୟରେ ସେମାନେ ଚିନ୍ତା କରିକି ମୃତ୍ୟୁବରଣ କରନ୍ତି। କେଉଁଠୁ କହିଲା ଜଂ ଜଂ ବାପି ସ୍ମରଣ ଭାବଂ ତ୍ୟଜନ୍ତି କଳେବରଂ ତମ ତମ ଏଇ କୌନ୍ତେୟ ସଦା ତଦଭାବ, ମୃତ୍ୟୁ ସମୟରେ ଚିନ୍ତା କରିକି ମୃତ୍ୟୁବରଣ କଲେ ପରଜନ୍ମ ପୁଣି ଆରମ୍ଭ ହୋଇଗଲା, କର୍ମଣାଦେବ ନେତ୍ରୀଣ ଜନ୍ତୁ ଦେହ ପ୍ରବତେ, ଏଇଭଳି ଭାବରେ ଚାଲିଛି କର୍ମବନ୍ଧନ ଚାଲିଛି। ମୈଥିନାଳୟରେ ସେଇଭଳି ଭାବରେ ସମସ୍ତଙ୍କର ଏଇ କାମ ଭାବ ସବୁ ରହିଛି, ତେଣୁ ଆମର ରହିଛି ଭାଗବତଙ୍କ ଗୋଟେ ଶ୍ଳୋକ ଅଛନ୍ତି, ଚାରୋଟି ପଶୁମାନଙ୍କୁ ଉଦାହରଣ ଦିଆଯାଇଛି, ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ସ୍ୱର୍ଣ୍ଣପୁରୁଷ କହୁଛନ୍ତି, ସୋବିଟ ବରାବଷ୍ଟ ଖରେଇ ସଂସ୍କୃତ ପୁରୁଷ ପଶୁ ନ ଯତ୍କର୍ଣ୍ଣ ପଦ ପେଦୁ ଯାହାକୁ ନାମ ଗଦା ବ୍ରଜ। ଏ ଚାରୋଟି ପଶୁଙ୍କର ଉଦାହରଣ ଦିଆଯାଇଛି, ଯେଉଁମାନେ ବର୍ତ୍ତମାନ ଯୁଗରେ ବର୍ତ୍ତମାନ ସମୟରେ ସେମାନେ ପ୍ରଶଂସା ହେଉଛି, ଯେତେବେଳେ ଦେଖିବେ ରେଡ଼ିଓ ଟିଭି ନ୍ୟୁଜ୍ ପେପର ଯାହା ଦେଖିବେ ତାଙ୍କ ପ୍ରଶଂସା ହେଉଛି, ଏମାନେ ହେଉଛନ୍ତି ଚାରିଜଣ ପଶୁ, ଚାରି ପ୍ରକାର ପଶୁ, ସଂସ୍କୃତ ପୁରୁଷ ପଶୁ, ଏମାନେ ପୁରୁଷମାନଙ୍କର ବା ସ୍ତ୍ରୀ ଲୋକମାନେ ଯାହା ବି ହେଉ ସେମାନଙ୍କର ଯେଉଁ ପ୍ରଶଂସା ହେଉଛି, କିନ୍ତୁ ସେମାନେ ପଶୁ କାହିଁକି ନା ନ କର୍ଣ୍ଣ ପଦ ପେଇଥିବୁ ଯାହାକୁ ନାମ ଗଦା ବ୍ରଜ, ତାଙ୍କର କର୍ଣ୍ଣରେ ଭଗବାନ କଥା ପଶୁ ନାହିଁ, କିନ୍ତୁ ସେମାନେ ପ୍ରଶଂସିତ ହେଉଛନ୍ତି। ଏଇ ଚାରୋଟି ପଶୁ କିଏ କିଏ ନା ସୋ ସୋ କହିଲେ କୁକୁର, କୁକୁର ପ୍ରଭୁ ମହାରାଜ ଆର ଉଦାହରଣ ଦେଇଛନ୍ତି, କୁକୁର ମେଣ୍ଟାଲିଟି କ'ଣ ନା ଏଇଟା ହେଉଛି ମୋର ସ୍ଥାନ, ତମେ କାହିଁକି ଏଠିକି ଆସିଲ, ବୁକିବା ଆରମ୍ଭ କରିବେ। ତେଣୁ ସେଇଟା ହେଉଛି ବର୍ତ୍ତମାନର ଆମର ଭିସା ଡିପାର୍ଟମେଣ୍ଟ ହେଉଛି ସେଇଟା, ତମେ କାହିଁକି ଏଠିକି ଆସିଲ, ଭିସା ବିନା ଭିସାରେ କେମିତି ଆସିଲ। ଯଦି ଆମର ଭିସା ରହୁଛି ତାହେଲେ ଉପରକୁ ଯିବା ପାଇଁ ଭିସା ନାହିଁ। ହଁ, ଚନ୍ଦ୍ର ଲୋକ ଇତ୍ୟାଦି ଯିବା ଆମେ ବହୁତ ପ୍ରକାର ଚାଲିଛନ୍ତି, ସେଠିକି ଆଉ ଭିସା ନାହିଁ। ସେଠି ତ ମନ ଇଚ୍ଛା ଯାଇପାରିବ, ମେସିନ୍ କରିକି ପଳେଇଯିବ, ସେଠି ଆଉ ଭିସା ନାହିଁ। ଏଇଭଳି ଭାବରେ ଆମର ଜ୍ଞାନ, ଏଇଭଳି ଭାବ ବୈଜ୍ଞାନିକମାନଙ୍କର। ଆମେ ଯଦି ଏଠି ଆମେରିକାରେ ରହିଛୁ, ଯିଏ ଆସିବ ତାକୁ ବିଦା କରିଦେବୁ, ତମେ ଆସିପାରିବ ନାହିଁ ବିନା ଭିସାରେ, ତାହେଲେ କେମିତି ତମେ ପ୍ଲାନ୍ ପ୍ରୋଜେକ୍ଟ କରୁଛୁ ଚନ୍ଦ୍ର ଲୋକ ଯିବା ପାଇଁ, ତୁମେ ପଳେଇବ ସେଠିକି ବିନା ଭିସାରେ। ସେ ଭିସା କ'ଣ, ପ୍ରଭୁପାଦ ମହାରାଜ କହିଛନ୍ତି ଅନ୍ୟ ଗ୍ରହକୁ ଯିବା ପାଇଁ ସୁଗମ ରାସ୍ତା କ'ଣ, ଭଗବତ ଗୀତାରେ କୁହାଗଲା ନା, ଯାଆନ୍ତି କ'ଣ ଯେଉଁ ରହିଛନ୍ତି, ଯାଆନ୍ତି ଦେବତା ଦେବା ବା ଉର୍ଦ୍ଧ୍ୱ କରିଛନ୍ତି ସତ୍ୟସ୍ଥା, ସତ୍ୟଗୁଣ ରହିଲେ ତୁମେ କରିବ। ରାବଣ ଚିନ୍ତା କରିଥିଲେ ସେଠି ଲଗେଇଦେବେ ବୋଲି, ସେ ଯଦି କ'ଣ ହେଇପାରିବ ସେଇଟା, ଏ ହେଉଛି ଉପାୟ ନୂତନ ଲୋକ ଯିବା ପାଇଁ ଉପାୟ ହେଉଛି ଏଇଟା। ଏ ସୋ ମେଣ୍ଟାଲିଟି, କୁକୁର ମେଣ୍ଟାଲିଟି ଏଇଟା। ବିଡ଼ବରାହ କହିଲେ ଯେଉଁ ରହିଛି ବିଷ୍ଟାବୋଜି ଶୁକର, ବିଡ଼ବଜାହାର କ'ଣ ତା'ର ଇଏ ବୈଶିଷ୍ଟ ନା, ଖାଦ୍ୟରେ କୌଣସି ନୋ ଡିସ୍କ୍ରିମିନେସନ୍, ଯାହା ଆସିଲା ଖାଇବା, ଖାଦ୍ୟରେ ନୋ ଡିସ୍କ୍ରିମିନେସନ୍, ଏମିତିକି ଯୌନରେ ମଧ୍ୟ ନୋ ଡିସ୍କ୍ରିମିନେସନ୍, ମାତା ହୁଅନ୍ତୁ ବା ସିଏ ହେଉ ଯିଏ ହେଉ, ସବୁ ନୋ ଡିସ୍କ୍ରିମିନେସନ୍, ତାଙ୍କର କୌଣସି ନାହିଁ ପଶୁ ସେମାନେ। ଏଇଭଳି ଭାବରେ ଏଇ ପଶୁ ପ୍ରଭୁ ମହାରାଜ କହିଛନ୍ତି ସୋ ବିଡ଼ବରା ଓଷ୍ଟ୍ର, ଓଷ୍ଟ୍ର ବୈଶିଷ୍ଟ କ'ଣ, ଓଟଟା ମରୁଭୂମିରେ ଥାଆନ୍ତି, ମରୁଭୂମିରେ ଜଳ ଅଭାବ ଥାଏ, ତେଣୁ ସେଠି ସବୁ ଗଛମାନେ ସବୁ କଣ୍ଟା ଗଛ, ତେଣୁ ସେ କଣ୍ଟାକୁ ଖାଇକରି ତା'ର ଜୁହାରୁ ଯେଉଁ ରକ୍ତ ବାହାରିବ ସେ ରକ୍ତଟାକୁ ସ୍ୱାଦ କରିକି ଆନନ୍ଦ ସେ ପ୍ରାପ୍ତ ହୁଏ। ତେଣୁ ସେଇଟା ହେଉଛି କଠିନ ପରିଶ୍ରମ ବିନା ଆଉ କୌଣସି ଆନନ୍ଦ ନାହିଁ, କଠିନ ପରିଶ୍ରମ ଯେଉଁ ଝାଳ ବାହାରିବ ସେଇଟା ହେଉଛି ପ୍ରକୃତ ଆନନ୍ଦ। ଏଇଟା ଲୋକମାନେ ଇଏ ହେଉଛି ଓଟ୍ର ମେଣ୍ଟାଲିଟି। ସେ ବିଟ୍ ବରାବସ୍ତ୍ର ଖରେଇ, ଗଧର ମେଣ୍ଟାଲିଟି କ'ଣ ତାର ଫିଲୋସଫି, ହଁ ନା ନା ସେଇଟା ନୁହଁ, ଏକ୍ସପ୍ରେସନ୍ଟା ସେଇଟା ଭଲ, ସେଇଟା କ'ଣ ନା ତାର ମେଣ୍ଟାଲିଟି ଏ ଜିନିଷ ସେ ଆଗେ ତାକୁ କେମିତି ଉପସ୍ଥାପନଟା ଅଲଗା ରହିବ, କିଭଳି ଭାବରେ ନା ସିଏ ଦିନଠୁ ରାତି ପର୍ଯ୍ୟନ୍ତ ମାଲିକର କାମ କରୁଛି, ମାଲିକ ଯଦି ନ କରିବ ସେ ଚିନ୍ତା କରୁଛନ୍ତି ତ ଖାଦ୍ୟ ମିଳିବ ନାହିଁ। ସେ ଖାଦ୍ୟ କ'ଣ ନା ଦିବିଡ଼ା ଘାସ ଯେଉଁଟା ସବୁଆଡ଼େ ମିଳୁଛି, ଇଏ ହେଉଛି ଗଧ ମେଣ୍ଟାଲିଟି, ତାଙ୍କର ଫିଲୋସଫି ହେଉଛି ଏଇଭଳି ଭାବରେ। ତେଣୁ ଏଇଭଳି ଭାବରେ ସବୁ ପଶୁମାନଙ୍କ କଥା କୁହାଯାଇଛି, ସମସ୍ତଙ୍କର ଏଇ ରହିଛି କାମ ଭାବ ରହିଛି, ଏମିତିକି ଆଉ କନସିଡ଼ର କରାଯାଉ ନାହିଁ। ପାଶ୍ଚାତ୍ୟ ଜଗତର ସଭ୍ୟତା ହେଉଛି ଏଇଟା, ପାଶ୍ଚାତ୍ୟ ସଭ୍ୟତା ହେଉଛି ଏଇଭଳି ଭାବରେ, କିନ୍ତୁ ଆମର ବୈଦିକ ସଭ୍ୟତା ଆସ୍ତେ ଆସ୍ତେ ଲୋପ ପାଇଯାଉଛି। କାହିଁକି କଳିଯୁଗର ଯେତେ ପ୍ରାଧାନ୍ୟ ହେବ ସେଇଭଳି ଭାବରେ ସବୁ ସବୁ ନଷ୍ଟ ହୋଇଯିବ, ଅସଂସ୍କୃତା କିଆ ହିନା କ'ଣ ରାଜସା ତମସା ଇଏ କ'ଣ ବାକ୍ୟ ସେତେ ଏସବୁ ବର୍ଣ୍ଣନା କରେ, ଦ୍ୱାଦଶକନ୍ଦରେ ବର୍ଣ୍ଣନା କରାଯାଇଛି, ଭାଗବତମରେ ଏସବୁ କମି ଯିବ ଆସ୍ତେ ଆସ୍ତେ। ତତସ୍ଥାନ ଦିନ ଧର୍ମ ସତ୍ୟ ଶୌଚ କ୍ଷମା ଦୟା କାଳୀନ କଳିନ ରାଜନକ୍ଷନ୍ତି ଆୟୁ ବଳ ସ୍ମୃତି, ଆଠଟି ଜିନିଷ ଆସ୍ତେ ଆସ୍ତେ କମି କମିକା ଯିବ। ତେଣୁ ଧର୍ମ ଆସ୍ତେ ଆସ୍ତେ ନ ପାଇଯାଉ, ଦଦାଇ ଧର୍ମ ସେ କଥା ରହିଛି ନା, ଧର୍ମ ଲୋପ ହୋଇଯିବ, ତେଣୁ ଅଧର୍ମଟାକୁ ବ୍ୟାପିଯିବ। ପାଶ୍ଚାତ୍ୟ ଜଗତରୁ ସେଇଟା ବଢି ବଢିକା ଯାଉଛି, ପାଶ୍ଚାତ୍ୟ ଜଗତରେ ଅଧର୍ମ ବଢ଼ିଛି, ଆମେ ସେଟାକୁ ଫଲୋ କରୁଛେ, ଆମେ ଅଧର୍ମଟାକୁ ଭାବୁଛେ ଧର୍ମ ବୋଲି, ଅଧର୍ମଙ୍କ ଧର୍ମ ମିତି ମନ୍ୟତେ ତାମସା ବୃଥା, ତମ ଗୁଣର ପ୍ରାଧାନ୍ୟରେ ଆମେ ଅଧର୍ମକୁ ଧର୍ମ ବୋଲି ଭାବୁଛେ। ତେଣୁ ଏଇଭଳି ଭାବରେ ଯେଉଁ ଭାବ ରହିଛି ଇଏ, ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ୱେନ୍ ମ୍ୟାନ୍ ଡଜଣ୍ଟ ଡିସ୍କ୍ରିମିନେଟ୍ ବିଟୱିନ୍ ମାନେ କ'ଣ, ଯେଉଁ ସ୍ତ୍ରୀ ଲୋକମାନଙ୍କ ସହିତ ମିଶିବାରେ ଯେଉଁ କିଛି ଇଏ କରେ ନାହିଁ, କ'ଣ କଣ୍ଟ୍ରୋଲ ବା ଏସବୁ କରନ୍ତି ନାହିଁ, ତା'ର ବୁଝିବାକୁ ପଡ଼ିବ ହି ଇଜ୍ ଆନ୍ ଆନିମଲ୍। ତେଣୁ ବୈଦିକ ସଭ୍ୟତାରେ ଏସବୁ ରହିଛି, ସ୍ତ୍ରୀ ପୁରୁଷ କିଭଳି ଭାବରେ ବ୍ୟବହାର କରିବେ, ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହେଇଯନ୍ତୁ ନାହିଁ ତତ୍ ଚୋଦନା ବ୍ୟବସ୍ଥିତ ଯେତେ ବିବାହ ଯଜ୍ଞ ସୁରାଗ୍ରୀ ରାସ ନିବୃତ୍ତି ନିଷ୍ଠା, ଏକାଶ କନ୍ଦରେ ଏଇଟାକୁ ଦ୍ୱିତୀୟ ଅଧ୍ୟାୟରେ କହିଲେ, ନବଯୋଗେନ୍ଦ୍ର କହିଲେ ଏଇ ଯେଉଁ ରହିଛି ପ୍ରବୃତ୍ତି ରହିଛି ବ୍ୟବହାର ସ୍ତ୍ରୀ ସଙ୍ଗ ଆମିଷ ଭକ୍ଷଣ ଲୋକେ ବ୍ୟବହାର ଆମିଷ ମଧ୍ୟ ପାନ କରିବା ଏ ସମସ୍ତଙ୍କର ରହିଛି ନିତ୍ୟ ହେଇଯନ୍ତୁ ନହିଁ ତତ୍ ଚୋଦନା, ଏଇଟାକୁ ଶିଖିବାକୁ ପଡ଼େ ନାହିଁ। କିନ୍ତୁ ବେଦରେ ଏଇସବୁ ବ୍ୟବସ୍ଥା ବ୍ୟବସ୍ଥିତ ଏସବୁ ବିବାହ ବିବାହ ମାଧ୍ୟମରେ ଜଣେ ସ୍ତ୍ରୀ ସଙ୍ଗ କରିବ, ବିବାହ ଯଜ୍ଞ ମାଧ୍ୟମରେ ଜଣେ ଆମିଷ ଭକ୍ଷଣ କରିବ, ସୁରାଗ୍ରହୀ ଏ ଗୋଟେ ଯଜ୍ଞ ରହି ତା ମାଧ୍ୟମରେ ଜଣେ ନିଶା ଦ୍ରବ୍ୟ ସେବନ କରିପାରିବ। ଏଇଟା ହେଉଛି ବ୍ୟବସ୍ଥିତ କରାହେଉଛି, ଆସ୍ତେ ଆସ୍ତେ କଣ୍ଟ୍ରୋଲ କରାଯିବ। ଆସ୍ତେ ନିବୃତ୍ତି ନିଷ୍ଠା, ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବା ପାଇଁ ଏସବୁ ବ୍ୟବସ୍ଥା କରାଯାଏ ବେଦରେ, ଏଇଟାକୁ ଲୋକମାନେ ବୁଝିବେ ନାହିଁ। ତେଣୁ ଏଇ ଯେଉଁ ବେଦରେ ସବୁ ରହିଛି, ଏସବୁ ଜିନିଷ ରହିଛି, ତେଣୁ ସେଇଟାକୁ ବେଦର ଧାଇ ଦେଇକି ସବୁ କରୁଥିଲେ। ତେଣୁ ବୈଦିକ ସଭ୍ୟତା ଆସ୍ତେ ଆସ୍ତେ ଲୋପ ପାଇଯିବ, ଲୋପ ପାଇଯିବ। ଅଣବୈଦିକ ସଭ୍ୟତା ବା ସଭ୍ୟତା ବୋଲେ ସଭ୍ୟତା ନାଁରେ ସେଇଟା ଖାଲି ସଭ୍ୟତା ବୋଲି କୁହାଯାଇଛି, ପ୍ରକୃତରେ ସେଇଟା ସଭ୍ୟତା ନୁହଁ, ଅସଭ୍ୟତା। ସଭ୍ୟତା ନାଁରେ ସଭ୍ୟତା, ସଭ୍ୟତା ନାଁରେ ଅସଭ୍ୟତା, ଏଇଟା ହେଉଛି ପାଶ୍ଚାତ୍ୟ ଜଗତର ସଭ୍ୟତା। ଆସ୍ତେ ଆସ୍ତେ କୁହନା କ'ଣ ଉଦ୍ବାହେ ବିବାହ, ଉଦ୍ବାହେ ସ୍ୱୀକାର ମାଧ୍ୟମରେ ବିବାହ କରାଯିବ, କେବଳ ଯୌନ କନସିଡ଼ରେସନରେ ବିବାହ କରାଯିବ, ଆଉ ଅନ୍ୟ କୌଣସି ଚିନ୍ତା ଚିନ୍ତା କରିବେ ନାହିଁ ସେମାନେ। ଏ ଧର୍ମର ଗ୍ଲାନି ହେଲେ ଏଇଭଳି ଭାବରେ ହେବ ସବୁ ଅବସ୍ଥା, ପାଶ୍ଚାତ୍ୟ ଜଗତର ଅବସ୍ଥା ସେଇଭଳି ଭାବରେ। ଆହୁରି ମଧ୍ୟ ଇଏ ହେଇଥାନ୍ତା, ପ୍ରଭୁପାଦ ଯଦି ନ ଯାଇଥାନ୍ତେ ତାହେଲେ ତାଙ୍କର ଅବସ୍ଥା ବହୁତ ଶୋଚନୀୟ ହେଇଯାଇଥାନ୍ତା। ପ୍ରଭୁପାଦ ଯାଇ ତାକୁ ରକ୍ଷା କଲେ, ତେଣୁ ସେମାନେ ଅବସ୍ଥା କ'ଣ ସେଥିରେ ସେମାନେ ଆନନ୍ଦ ପାଇବେ, ସେଥିରେ କ'ଣ ଆନନ୍ଦ ଅଛି? ସୁଇସାଇଡ଼ କରୁଛନ୍ତି ସେମାନେ, ସୁଇସାଇଡ଼ କରୁଥିଲେ। କିନ୍ତୁ ଯଦି ପ୍ରଭୁପାଦ ଧାରାରେ ସେମାନେ ଯୋଗ ଦେଲେ ପ୍ରକୃତ ଆନନ୍ଦ ସେମାନେ ପ୍ରାପ୍ତ ହେଲେ। ବୈଦିକ ସଭ୍ୟତା ଯେଉଁ କରାଯାଇଛି ଲୋକମାନେ କେମିତି ଆନନ୍ଦ ରହିବେ ସେଥିପାଇଁ ବ୍ୟବସ୍ଥା ସବୁ ରହିଛି, ଏଇଟାକୁ ସେମାନେ ବୁଝିପାରନ୍ତି ନାହିଁ। ତେଣୁ ତାଙ୍କ ମନ ଇଚ୍ଛା ସବୁ କରନ୍ତି। ଭଗବତ ଗୀତାରେ ଯେତେ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେଠିକାର ଯେଉଁ ଖ୍ରୀଷ୍ଟିଆନ ଲିଡ଼ରମାନେ ସବୁ ରହିଛନ୍ତି ସେମାନେ ଆସି ପ୍ରଭୁପାଦଙ୍କ ସହିତ ଆଲୋଚନା କରୁଥିଲେ, ଧର୍ମ ଆଲୋଚନା। କିନ୍ତୁ ପ୍ରଭୁପାଦ ମହାରାଜ ଗୋଟିଏ ଶ୍ଳୋକକୁ କହିଲେ ଭଗବତ ଗୀତାରେ, ସପ୍ତମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଯଶାନ୍ତୁ ଅନ୍ତର୍ଗତ ପାପମ ଜନନାମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱ ନିର୍ମୁକ୍ତ ଭଜନ୍ତି ମାନ ଦୃଢ଼ପ୍ରତା। ଯେଉଁମାନଙ୍କର ପାପ କର୍ମ ଶେଷ ହେଇନାହିଁ, ପୁଣ୍ୟକର୍ମ ଆରମ୍ଭ ହେଇନାହିଁ, ସେମାନେ ଭଗବାନ ଭଜନ କରିପାରିବେ ନାହିଁ। ତମେ କହୁଛ ଖ୍ରୀଷ୍ଟିଆନ ବୋଲି, କିଏ ଖ୍ରୀଷ୍ଟିଆନ ତମ ଭିତରୁ? କିଏ ଖ୍ରୀଷ୍ଟିଆନ? ଯୀଶୁଖ୍ରୀଷ୍ଟ ଯେଉଁ ଓଲ୍ଡ ଟେଷ୍ଟାମେଣ୍ଟ ରହିଛି ବାଇବେଲରେ, ତା ଦେହରେ 10ଟି କମାଣ୍ଡମେଣ୍ଟ ରହିଛି, 10ଟି ନିର୍ଦ୍ଦେଶ ରହିଛି। ପ୍ରଥମ କମାଣ୍ଡମେଣ୍ଟଟା କ'ଣ? ଦାଉ ସାର୍ ନଟ୍ କିଲ୍, ତମେ ହତ୍ୟା କରିବ ନାହିଁ। କିନ୍ତୁ ସେ କହିଲେ ଯୀଶୁଖ୍ରୀଷ୍ଟ ଯେଉଁ କହିଛନ୍ତି କିଲ୍ ଅର୍ଥ ମଣିଷକୁ ମାରିବ ନାହିଁ। ତେଣୁ ପ୍ରଭୁପାଦ କହିଲେ ଯୀଶୁଖ୍ରୀଷ୍ଟ ଇଂଲିଶ ଜାଣିନାହାନ୍ତି, ମଣିଷକୁ ମାରିବାଟା କିଲ୍ ନୁହଁ, ସେଇଟା ମର୍ଡର, କାହିଁକି କିଲ୍ କହିଲେ? କ'ଣ ଛୋଟିଆ ଆଲୋଚନା ହେଇଛି? ପ୍ରଭୁପାଦ ମହାରାଜ ଆମକୁ ଧର୍ମକୁ ସ୍ଥାପନ କରିଛନ୍ତି, କେତେ କ'ଣ ସବୁ ସଂଘର୍ଷ କରିବାକୁ ପଡ଼ିଛି, କେତେ କୋର୍ଟ କେସ୍ ହେଇଛି, କେତେ କ'ଣ ସବୁ ବ୍ୟବସ୍ଥା ତା ବିରୁଦ୍ଧରେ ଆମର ଏଇ ସ୍ଥାପନ ହେଲା। କାରଣ ଏଇ 10,000 ବର୍ଷ ଧରି ଚାଲିବ ଏଇ ଯୁଗ, ହେଉଛି ଗୋଲ୍ଡେନ୍ ଯୁଗ, କଳିଯୁଗର ଗୋଲ୍ଡେନ୍ ଯୁଗ। ତେଣୁ ଏଇ ସାରା ପୃଥିବୀରେ ପ୍ରଚାର ହେଲା ଭଗବାନଙ୍କର ମହାପ୍ରଭୁ କୃପା ରହିଛି, କୃପା ରହିଛି। ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଭାରତ ପୃଥିବୀର ସବୁଠାରେ ଭଗବାନ କଥା ପ୍ରଚାର ହେବ। ତେଣୁ ଭଗବାନ ଶକ୍ତି ଆଗରେ ଏ ଭୌତିକ ମାନବ ଶକ୍ତି କ'ଣ କାର୍ଯ୍ୟ କରିବ? ତେଣୁ ସବୁ ଫେଲିଅର ହେଇଗଲା, ଆମର ସ୍ଥାପନ ହେଲା, କୋର୍ଟ କେତେ କୋର୍ଟ କେସ୍ ସବୁ ହେଇଥିଲା, କେତେ କ'ଣ ହେଇଛି ଆପଣ ପଢ଼ିଲେ ଜାଣିବେ, ପ୍ରଭୁପାଦଙ୍କ ଜୀବନରେ ସବୁ ରହିଛି। ତେଣୁ ଏହିଭଳି ଭାବରେ ଅନେକ ପ୍ରକାର ପାପ କାର୍ଯ୍ୟ ରହିଛି। ତେଣୁ ଯଦି ସେମାନେ ଏହିଭଳି ଭାବରେ ଏଇ ଧାରାକୁ ନ ଆସିବେ, ଭକ୍ତି ଧାରାକୁ ନ ଆସିଲେ ପୂର୍ଣ୍ଣ ଇଏ ଏଇ ଯେଉଁ ଅଜାମିଳର ଉଦାହରଣ ଦେଲେ, ଯମରାଜଙ୍କ ଦୂତମାନେ କହିଲେ ଏଭଳି ଭାବରେ ପାପି ସେ ବ୍ୟକ୍ତି ଆଉ କୌଣସି ପ୍ରାୟଶ୍ଚିତ କରିନାହିଁ। କିନ୍ତୁ ବିଷ୍ଣୁ ଦୂତମାନେ କହିଲେ ସବୁ ପ୍ରାୟଶ୍ଚିତ କରିସାରିଛି। ନା କେତେବେଳେ ନା ଅୟମ୍ ହି କୃତ ନିର୍ବେଶ କ'ଣ ଜନ୍ମ କୋଟି ଆହସାନୁକି ଯଦ୍ ବ୍ୟାଜ ହାର ବିବସୋ ନାମ ସ୍ୱସ୍ଥାନ ହାରେ। ଇଏ ତମେ ଯେଉଁ କହିଲ ଗୋଟିଏ ଜନ୍ମର ସବୁ ପାପ କାର୍ଯ୍ୟର ଲିଷ୍ଟ ଦେଲ, ଆଉ 999,999,999 ଜୀବନରେ କ'ଣ କରିଛି ତମେ ଜାଣିନ, ସେଇଟା ହିସାବ କରାଯାଇ ନାହିଁ। କିନ୍ତୁ ଆମେ ସବୁ ଜାଣିଛୁ, କିନ୍ତୁ ଯାହା ପାପ କଲେ ମଧ୍ୟ କୋଟି ଜନ୍ମର ପାପ ସବୁ ଧ୍ୱଂସ ହେଇଗଲା। କିଭଳି? ଏଇଟା ଯଦ୍ ବ୍ୟାଧାର ବିବସ, ତମେ ଯେତେବେଳେ ତାକୁ ଜମା ପାସ ପକେଇକିରି ଅନ୍ତର୍ହୃଦୟରେ ତାଙ୍କୁ ଗୋଟେ ଇଏ ଦେଇକି ଯାତନା ସର ଦେଇକି ଟାଣୁଥିଲ, ସେତେବେଳେ ସେ କ'ଣ କହିଥିଲା? ନା ପୁଅକୁ ଡାକିଥିଲା, ନା ପୁଅକୁ ଡାକିନଥିଲା, ସେ ଭଗବାନ ନାମ ନେଇଥିଲା, ନାମ ସ୍ୱସ୍ଥାୟନ ଘରେ ହରିଙ୍କର ନାମ ନେଇଥିଲା, ଯାହା ନାମ ଦେଇଥିଲା ନାରାୟଣ ଆୟ। ଭଗବାନ ନାମ ନେଇଥିଲା ଯେ ସବୁ ପାପର ପ୍ରାୟଶ୍ଚିତ ହେଇଗଲା। ଚୈତନ୍ୟ ଚରିତାମୃତ ସେଇଟା କୁହାଯାଇଛି ଜୋଇ ସହି ଯିଏ ଯେକୌଣସି ଭାବରେ ଭଗବାନ ନାମ ନିଅନ୍ତୁ ନା କାହିଁକି ସିଏ କ'ଣ ଚତୁର୍ବିଧ ତାପ ତାହାର କରେ ମୋଚନ। ଚାରିବିଧ ତାପ କହିଲେ ଏଇ ଚାରି ପ୍ରକାର ପାପ ରହିଛି, ଭଗବାନ ନାମରେ ଏସବୁ ପାପ ସବୁ ଚାଲିଯିବ। କିନ୍ତୁ ଅଜାମେଳ ଯେଉଁ କରୁଥିଲା ଏଇଟା ସେ ଜାଣିନଥିଲା ଯେ ଭଗବାନ ନାମ ନେଉଛି ମୋର ପାପରେ ସବୁ ପ୍ରାୟଶ୍ଚିତ ହେଇଯାଉଛି, ଏଇଟା ଜାଣିକି ନ ଜାଣିକି କରୁଥିଲା। ଆମେ ଯଦି ଜାଣିବା ଏ କଥା ଆମେ ଯଦି କରିବା ତାହେଲେ ଗୋଟେ ଅପରାଧ ହେଇଯିବ, ନାମ ଅପରାଧ, ସପ୍ତମ ନବମ ଅପରାଧ, ନାମ ବଳେ ପାପ ପାପ ବୃଦ୍ଧି। ଆମେ ଜାଣିଛେ ନାମ ସେ କନଫେସନ୍ ଖ୍ରୀଷ୍ଟିଆନ ମାନଙ୍କର ସବୁ ରହିଛି, ସେମାନେ ଯିବେ ସଣ୍ଡେରେ ଯିବେ କନଫେସନ୍ କରିବେ, ପ୍ରଭୁ ଯୀଶୁ ମୁଁ ଏଇଭଳି ଭାବରେ କରିଛି ମୋତେ କ୍ଷମା କରନ୍ତୁ ମୋର ଭୁଲ ହେଇଯାଇଛି ମୁଁ କନଫେସ୍ କରୁଛି। ହେଇଗଲା ପୁଣି ସୋମବାରରୁ ଶନିବାର ପର୍ଯ୍ୟନ୍ତ ଚାଲିବ, ପୁଣି ସେ କରିବେ ପାପ କରିବେ, ରବିବାର ଯାଇକି କନଫେସନ୍ କରିବେ। ଏଇଟା କୁଞ୍ଜର ଶୌଚବଧ, ଏଇଟା ପରୀକ୍ଷିତ ମହାରାଜ ସେ କଥା କହିଥିଲେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଭଗବାନଙ୍କର ଏଇ ଭକ୍ତିର ଆଶ୍ରୟ ନେଲେ ପ୍ରକୃତିରେ ସବୁ ପ୍ରକାର ଜଣେ ଏ କାମକୁ ବା ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ କରିପାରିବ, ନହେଲେ କୌଣସି ଅନ୍ୟ କୌଣସି ଉପାୟ ନାହିଁ, ନିଜ ଚେଷ୍ଟା ମାଧ୍ୟମରେ କରିପାରିବ ନାହିଁ। ଭଗବାନଙ୍କ ଶରଣରେ ଗଲେ ଏଇଟା କୁହାଯାଇଛି ପ୍ରେମ ଭକ୍ତି ଚନ୍ଦ୍ରିକାରେ ନରୋତ୍ତମ ଦାସ ଠାକୁର କହିଲେ ଆମର ଯେଉଁ ରହିଛି ରିପୁମାନ ସବୁ ରହିଛନ୍ତି ଶତ୍ରୁମାନେ ରହିଛନ୍ତି, ଏ ଶତ୍ରୁମାନଙ୍କୁ ଏଇଭଳି ଭାବରେ ଆମେ ବ୍ୟବହାର କରିପାରିବା, କାମ କୃଷ୍ଣାର୍ପଣେ କୃଷ୍ଣ କର୍ମାର୍ପଣେ, କାମ ଯେଉଁ ରହିଛି କାମ ଭାବ ଯେଉଁ ରହିଛି ଭଗବାନଙ୍କୁ ସବୁ କର୍ମକୁ ଯେତେବେଳେ ଅର୍ପଣ କରିବା ଏ କାମ ଭାବଟା କଣ୍ଟ୍ରୋଲ ହେବ। ସେହିଭଳି ଭାବରେ କ୍ରୋଧ ଭକ୍ତି ଦ୍ୱେଷୀ ଜାଣେ, କ୍ରୋଧ ଯେଉଁ ରହିଛି ଭକ୍ତଙ୍କର ଦ୍ୱେଷୀ ବା ଭଗବାନଙ୍କ ଦ୍ୱେଷୀମାନଙ୍କ ବିରୁଦ୍ଧରେ ଏ କ୍ରୋଧଟାକୁ ବ୍ୟବହାର କରାଯାଇପାରିବ। ଲୋଭ ସାଧୁ ସଙ୍ଗ ହରି କଥା, ସାଧୁ ସଙ୍ଗ ହରି କଥା, ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଏଇଟା ପ୍ରତି ଲୋଭ କରିବା କଥା, କିନ୍ତୁ ଆମେ ଲୋଭ କରୁଛେ କ'ଣ ଭଲ ଜିନିଷ ଖାଇବାକୁ ମିଳୁଛି ସେଇଟା ଲୋଭ କରୁଛେ, ଆଉ ସେ ଭଗବାନ ପ୍ରସାଦ ସେଇଟା ମଧ୍ୟ କିଛି ଖରାପ ନୁହଁ, କିନ୍ତୁ ହରି କଥାଟା ହେଉଛି ମୁଖ୍ୟ। ନହେଲେ ପ୍ରସାଦ ହେଲେ ମଧ୍ୟ ଯଦି ଅଧିକା ଖାଇବେ ସେଇଟା ମଧ୍ୟ ଅସୁବିଧା ହେବ। ଯେଉଁ କୁହାଯାଇଛି ଜିହ୍ୱାର ଲାଳ ସଜେଇ ଇତ୍ୟୁତି ଧା ସିଷ୍ଣୋଦର ପରାୟଣ କୃଷ୍ଣ ନାହିଁ ପା, ମହାପ୍ରଭୁ କହିଲେ କଥା। ତେଣୁ ଲୋଭଟା ଭଗବାନ କଥା ଶୁଣିବାରେ ଲଗେଇବାର ଅଛି, ଏବଂ ମୋହ ଇଷ୍ଟ ଲାଭ ବି ନେଇ, ଯେଉଁ ମୋହ ଆମ ଭୌତିକ ଜଗତ ପ୍ରତି ମୋହ ଲାଭ ରହିଛି, ଆମେ କେବଳ ଇଷ୍ଟଙ୍କୁ ପ୍ରାପ୍ତ ହେବା ସେଇଟା ପାଇଁ ମୋହ ଲଗେଇବା, ଇଷ୍ଟଙ୍କ ପ୍ରତି ମୋହ ଲଗେଇବା। ଏବଂ ମଦ କୃଷ୍ଣ ଗୁଣ ଗାହାନି, ଏଇ ଯେଉଁ ନିଶା ରହିଛି ମଦ ରହିଛି ନିଶା ହେଇକିରି ସବୁ ଭୁଲିଯିବେ ସେଇଟା ହେଉଛି ଭଗବାନ ଗୁଣ ଗାହାନ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ନିଯୁକ୍ତ କରିବ ତଥା ତଥା କଥା ଦୁଇ ମିନିଟ କୀର୍ତ୍ତନ କରିକି ଜୟ ଶ୍ରୀମଦ ଭାଗବତମ ଗୋପାଳ ମହାରାଜ
କଲୟତି
ଗତିମାନ ବାଧା ପ୍ରଭୁ ବିନିଦ ଧତି ମୃତ୍ୟୁ।